ଯେଉଁମାନେ ଇନ୍ଦ୍ର ସୁଖ ପାଇଁ କର୍ମ କରନ୍ତି, ବେଦର ବର୍ଣ୍ଣିତ ଯଜ୍ଞାଦି କର୍ମ କରନ୍ତି ନା, ଦେବତାମାନଙ୍କ ମାଧ୍ୟମରେ ଈଶ୍ୱର ଉପାସନା କରନ୍ତି ନା, ସେମାନଙ୍କର ଜୀବନଟା ହେଉଛି ବୃଦ୍ଧର ଘାଏ, ମୁଁ ଘବାର୍ଥ ସେ ଜୀବନ୍ତି, କାହିଁକି ତାଙ୍କ ଜୀବନଟା ବ୍ୟର୍ଥ ନା ଅଘାୟ ଇନ୍ଦ୍ରିୟ ପାପ ବୃତ୍ତିରେ ଇନ୍ଦ୍ରିୟକୁ ସୁଖ ଦେବା, ଇନ୍ଦ୍ରିୟ ପୋଷଣଟା ଇନ୍ଦ୍ରିୟମାନଙ୍କୁ ସୁଖ ଦେବା, ଏଟା ଯଦି ମଣିଷର ସୁଖ ଦରକାର, ସୁଖଟାକୁ ଯୋଉ ସାଧାରଣ ଲୋକ ବୁଝିବ ସୁଖଟା କ'ଣ ନା, ଇନ୍ଦ୍ରିୟ ସୁଖଟାକୁ ଲୋକ ସୁଖ ବୋଲି ଜାଣେ, ଭଲ ଖାଇବା, ଭଲ ରହିବା, ଭଲ ଡ୍ରେସ୍, ଭଲ ଗାଡି, ଏଇଟାକୁ ସୁଖ ଜାଣିଛି, ଆଉ ସୁଖ କ'ଣ, ମଣିଷଙ୍କର ସୁଖ କ'ଣ ଗୋଟେ ଜାଣିଛି, ମନୁଷ୍ୟର ସୁଖଟା ହଉଛି କ'ଣ, ଶରୀରର ସ୍ୱର ମାନେ ତ ଏଇଟା ଇନ୍ଦ୍ରିୟ ନା, ସ୍ୱର ଆପଣ କିଛି ଜ୍ଞାନ କରିପାରିବେ, ସ୍ୱର ଯାହା ଜ୍ଞାନ କରିବ କାହା ଦ୍ୱାରା, ଇନ୍ଦ୍ରିୟ ଦ୍ୱାରା ନା, ଇନ୍ଦ୍ରିୟ ଦ୍ୱାରା ସେମିତି ଯେମିତି ଜଣଙ୍କର ଗୋଡ଼ କେଉଁ ଗୋଟେ ଜାଗାରେ ବସିଗଲା, ତାପରେ ସେ ଉଠିପାରିବେ କ'ଣ କହିବ, ମୋର ଗୋଦରା ହେଇଗଲା, କାଲ ହେଇଗଲା, ସେ ବି ଜାଣିପାରିବ, କାମୁଡ଼ିଲେ ବି ଜଣାପଡ଼ିବ, ଯେମିତି ଇଞ୍ଜେକ୍ସନ ଦିଆଯାଉଛି, ଆନେସ୍ଥେସିଆ ଦିଆହଉଛି, ଆନେସ୍ଥେସିଆ ଦିଆହେଲେ ତୁମର ଜଣାପଡ଼ିନି କିଛି, ଇନ୍ଦ୍ରିୟ ମାନଙ୍କର ଶକ୍ତିରେ ଆମେମାନେ କିଛି ସୁଖ ପାଉଛୁ, ସେ ସର୍ବସୁଖ ମଣିଷ ଏଇଟାକୁ ଜାଣିଛି, ସର୍ବସୁଖର ଆରପାରରେ ଗୋଟେ କିଛି ବସ୍ତୁ ଅଛି ବୋଲି ଯିବକୁ ଜ୍ଞାନ ନାହିଁ, ଆଉ ଏଇ ଇନ୍ଦ୍ରିୟ ସୁଖଟା ଅତ୍ୟନ୍ତ ବନ୍ତ ବନ୍ତେ ଅନନ୍ତ ମତେ ବୁଦ୍ଧ, ଏ ଆଦି ଅଛି ଅନ୍ତ ଅଛି, ଆଉ ଇଏ ହଉଛି ଦୁଃଖର କାରଣ, ଯାହାର ଯେତେ ସୁଖ ପାଇବାର ଇନ୍ଦ୍ରିୟ ସୁଖ ପାଇବାର ଲାଳସ ଅଛି ସେ ହଉଛି ଦୁଃଖୀ, ଆଉ ଦୁଃଖ କିଛି ଯିଏ ସନ୍ତୁଷ୍ଟ ସେ ସବୁବେଳେ ସୁଖୀ, ଯେ ସନ୍ତୋଷ ରହିପାରୁଛି ଇନ୍ଦ୍ରିୟ ସୁଖକୁ ଆଉ ଅପେକ୍ଷା କରୁ, ଯାହା ପ୍ରାରବ୍ଧ ହିସାବରେ ମିଳୁଛି ସେ ହେଉଛି ସୁଖୀ, ଅଘାୟ ଇନ୍ଦ୍ରିୟର ଭୋଗ ପାର୍ଥ ସେ ଜୀବନ, ଏ ପାର୍ଥ ତାର ବଞ୍ଚିବାର ହେଉଛି ବେକାର ବୃଦ୍ଧା, କାହିଁକି ନା ସେ ଇନ୍ଦ୍ର ସୁଖରେ ବଞ୍ଚୁଛି, ଏବଂ ପ୍ରବର୍ତ୍ତିତ ପୂର୍ବରୁ ଯାହା ମୁଁ କହିଲି ଏଇଟା କର୍ମକାଣ୍ଡ, ଯୋଉ ବ୍ୟକ୍ତିମାନେ କର୍ମବନ୍ଧନରେ ପଡ଼ିଛନ୍ତି ସେମାନେ ଏ କର୍ମବନ୍ଧନରୁ କମ୍ ସେ କମ୍ ଆତ୍ମଚେତନାକୁ ଯିବା ପାଇଁ ଯୋଉ ରାସ୍ତାଟା ଭଗବାନ ବତେଇଲେ କୃଷ୍ଣଙ୍କ ପାଇଁ କି କର୍ମ ଯଜ୍ଞାଦି କର୍ମ କର, କର୍ଣ୍ଣାଥ ଭଗବତୀ ଭୂତାନି କେତେ ଶାନ୍ତି କରି ସବୁ ବୁଝିକି ଆସେ ବ୍ୟକ୍ତିଟାକୁ ସେ କଥା କହିଲେ, ପୁଣ୍ୟାବସ୍ଥା ଦ୍ୱାରା ପଞ୍ଚସୁନା ପ୍ରଭୃତି ଅପରିହାର୍ଯ୍ୟ ପାପ ସକଳ ନଷ୍ଟ ହୁଏ ପଡ଼େ, ପୁଣ୍ୟ କାମ କଲେ ପଞ୍ଚସୁନା ଯୋଉ ପାଞ୍ଚଟା ପାପ ସେଟା ନଷ୍ଟ ହେଇଯିବ, ପୁଣ୍ୟାବସ୍ଥା ଦ୍ୱାରା ଅନୁଷ୍ଠିତ ଅନୁଷ୍ଠତାର ନିଜ ସୁଖ ଓ ଇନ୍ଦ୍ରିୟ ତୃପ୍ତି ଯେତେ 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 କମ୍ ଜଗତ ଯେତେକକୁ ଜଗତ ମଙ୍ଗଳ ରକ୍ଷା ପୂର୍ବକ ସ୍ୱୀକାର କରାଯାଇପାରେ ତାହା ଯଜ୍ଞାନୁଶେଷ ଦ୍ୱାରା ପୁଣ୍ୟ ମଧ୍ୟ ପରିଗଣିତ ହୁଏ, ଯୋଉ କର୍ମ ଗୁଡାକ ଆମେ କରୁଛେ ଆମର ଇନ୍ଦ୍ରିୟ ଇନ୍ଦ୍ରିୟକୁ କିଛି ତୃପ୍ତି ଦରକାର, କିଛି ଭୋଜନ କରିବା କି ନାହିଁ, ରହିବା ପାଇଁ ଗୋଟେ ଘର ଦରକାର କି ନାହିଁ, କିଛି ପିନ୍ଧିବା ପାଇଁ ଏଟା ଦରକାର, କିନ୍ତୁ ଯେତିକିରେ ଜଗତର ମଙ୍ଗଳ ହବ ତୁମର ହିଁ ମଙ୍ଗଳ, ଭଗବାନ କୁଆଡେ ମନା କରୁନାହାନ୍ତି, ମନା କରିଲେ ଗୋଟେ ମାୟାବିନୀ ସୁନେତି ନେତି କୁହନ୍ତି, ଭଗବାନ କିଛି ମନା କରୁନାହାନ୍ତି, କିନ୍ତୁ ଭଗବାନ ବନ୍ଧନ ବୁଢ଼ିବା ପାଇଁ କହିନାହାନ୍ତି, ଭଗବାନ କହିଛନ୍ତି ତୁମେ ବିବାହ ହବ, କିନ୍ତୁ ଲୋକ କୁହନ୍ତୁ ବିବାହ ପାଇଁ ଭଗବାନ କହିଛନ୍ତି, ଭଗବାନ ବିବାହ ପାଇଁ କହିଛନ୍ତି, ଭଗବାନ ବିବାହ ବନ୍ଧନ ବୁଢ଼ିବା ପାଇଁ କହିନାହାନ୍ତି, ଭଗବାନ ବିବାହ ସାରି କାନ୍ଦିବା ପାଇଁ କହିନାହାନ୍ତି, ଭଗବାନ ବିବାହ ପାଇଁ ବନ୍ଧନ ନ ପଡ଼ିବା ପାଇଁ ନିୟମ କହିଛନ୍ତି, ଭଗବାନ ଯୋଉ ବିବାହ ପାଇଁ କହିଛନ୍ତି ତୁମେ ବିବାହ ବିବାହ ହେଇକି ବନ୍ଧନ କେମିତି ନ ପଡ଼ିବ ତା ରାସ୍ତା କରିବ, ବିବାହ ନ ହେଇକି ବନ୍ଧନ କେମିତି ପଡ଼ିବ ତା ରାସ୍ତା କରିବ, ସନ୍ନ୍ୟାସୀ ହେଲା କେମିତି ବନ୍ଧନ ନ ପଡ଼ିବ, ସବୁ ତ ରାସ୍ତା ବତେଇଛନ୍ତି, ତୁମର ଯୋଉ ଚଏସ୍ ତୁମେ ଯାଅ, କିନ୍ତୁ ନିୟମଟା ଭଗବାନଙ୍କର ମାନିବାକୁ ପଡିବ, ଦୋଷ ଭଗବାନ ଦେଇପାରିବେ, କିନ୍ତୁ ଯେହେତୁ ଗୋଟେ ଜୀବର ଇନ୍ଦ୍ରିୟ ସୁଖ ଗୋଟେ ଅପରିହାର୍ଯ୍ୟ ହେଇଯାଇଛି ତାର କୌଣସି ହିସାବରେ କଣ୍ଟ୍ରୋଲ ଆର୍ଟିଫିସିଆଲ ତୁମେ କୌଣସି କଣ୍ଟ୍ରୋଲ କରିବନି, ତାର କର୍ମ କରିବା ତାର ଏତେ ବୃତ୍ତି ଅଛି, ଇନ୍ଦ୍ରିୟ ସୁଖ ପାଇବା ଏତେ ବୃତ୍ତି ଅଛି, ତାକୁ ଆର୍ଟିଫିସିଆଲ କର୍ମ କିଛି ପାଗଳ ହେଇଯିବ, ସେ ଆଗରୁ ସବୁ ସେ ଗୁରୁଦର୍ଶୀ ପ୍ରମୋଚନରେ କରୁଛନ୍ତି, ସେତେବେଳେ ସବୁ ଖୋଲିକି କହିଦେଉଥିଲେ, ସେତେବେଳେ ତ ଏତେ ସବୁ ମିଡ଼ିଆ ନଥିଲା କିଛି ନଥିଲା, ଆଉ ଲୋକମାନେ ବି ସେଟା କ'ଣ କହୁଛନ୍ତି ମାନେ ସବୁ ପୁଅ ପିଲା ଗୁଡ଼ା ପୁଅ ପିଲା କି ଝିଅ ପିଲା ବି ସେମାନେ ପାଗଳ ହେଇଯାଏ, ପୁରା କାମରେ ପାଗଳ ହେଇଯାଏ, ଯୋଉ ରୋଗ ହେଇଯାଇଥିଲା, ପାଗଳ ହେଇଯାଏ ସେ ଇନ୍ଦ୍ରଶୁକ ପାଇଁ ସେ ଏତେ ପାଗଳ ହେଇଯାଏ, ତାଙ୍କୁ ପୁରା ପାଗଳ ପାଗଳ ହେଇଯାଏ, ସେ ଗୋଟେ ଡିଜିଜ୍ ହେଇଯାଏ, ତାଙ୍କୁ ରୋଗ ହେଇଯାଏ ସୁଖତା, ଗୋଟେ ପାଗଳ ପ୍ରମତ୍ତତା। ଆଉ ତୁମେ ସେ ଲୋକମାନଙ୍କୁ କ'ଣ କରିବ, ସେ ଲୋକମାନଙ୍କ ପାଇଁ ତ ସେ ଲୋକମାନଙ୍କୁ ତାଙ୍କ ତ ବିବାହ ବୈବାହିକ କାର୍ଯ୍ୟରେ ତାଙ୍କୁ ନିଯୁକ୍ତି କରିବାକୁ ପଡିବ, ସେ ଗୁଡ଼ା ମରିଯିବ, ଭୁଲ କର୍ମ କରିବ। ଭଗବାନ ସବୁ ପ୍ରକାର ବ୍ୟବସ୍ଥା ସୃଷ୍ଟିର ଆରମ୍ଭ କରୁ, ଭଗବାନ ସବୁ ଜିନିଷ ବ୍ୟବସ୍ଥା କରୁଛି। ଆମେ କ'ଣ କରୁଛୁ, ବନ୍ଧନ ନିଜେ ନିଜେ ପଡ଼ିଯାଉଛି, କାରଣ ଯୋଉ ଆଉ ଭଗବାନଙ୍କ ନିୟମଟା ନ ମାନିଆ ଯୋଉ କର୍ମଟାକୁ କେମିତି କରିବ, ତାକୁ ଭଗବାନ ପୁରା ସବୁ ବ୍ୟବସ୍ଥା କରିଦେଇ ଯାଇଥିଲେ। ଚାରିଟା ବର୍ଣ୍ଣ କରିଥିଲେ, ଚାରିଟା ଆଶ୍ରମ କରିଥିଲେ, ଲୋକ ନିଜ ନିଜ ବର୍ଣ୍ଣ ହିସାବରେ କାର୍ଯ୍ୟ କରୁଥିଲେ, କେତେ ସୁଖ ରହୁଥିଲେ। ଏଇଟା ତ ସବୁ ମାନେ ବାସ୍ତବିକ ଅତ୍ୟାଚାର ଯେମିତି କରନ୍ତି ସେମିତି ଇଏ ବର୍ତ୍ତମାନ ସମାଜ ସୃଷ୍ଟି ପଶୁ ଭଳିଆ ଚେତନା, କେତେ ପଶୁ ଚେତନା ଗୁଡାକ ଆସକାଳ ଶୁଣୁଥିଲେ ପ୍ରଭାତ ସେ ଲେକ୍ଚର କେତେ ସୁନ୍ଦର, ପୁରା ପ୍ରଚୁର ଜ୍ଞାନ ସବୁ ଭଗବତ ଜ୍ଞାନ ପ୍ରଭାତ କହୁଛନ୍ତି। ଯେଉଁ ନିଶା ଖାଇବାଟା ସେ କେମିତି କହୁଛି, ଗୋଟେ ଜୀବ କେମିତି ବନ୍ଧନ ଲଗୁଛି, କର୍ମଟା ଯଦି କଣ୍ଟ୍ରୋଲ ନ କରୁ ତ ବନ୍ଧନ ଲଗୁଛି, କାରଣ ପ୍ରାୟ ମଦ ଗୁଡା ତିଆରି ହେଉଛି କୋଉଥିରେ ତିଆରି ହେଉଛି, ମଦ ଜିନିଷ ତିଆରି ହେଉଛି କୋଉଠି ତିଆରି ହେଉଛି, କଣ ଆଲକୋହଲ ଇଂଲିଶ, ତୁମେ ଆଲକୋହଲ ଜାଣିଛ, ଆମେ କଣ ଆଲକୋହଲ ଜାଣିଛ, ଆଲକୋହଲ ଯୋଉ ଆଖୁ ଗୁଡା ତମେ ଆସ୍କା ଯେମିତି ଆସ୍କାରେ ସେ ଯୋଉ ଅଛି ସୁଗାର ଫ୍ୟାକ୍ଟ୍ରି ଦେଖୁଛ ମଦ ସେଠି ତିଆରି ହେଉଛି, ଆଉ ସେ ଆଲକୋହଲ ପାଖ ଯାହା ମିଶାମିଶି କରିବ ନା, ତା ଇନଗ୍ରେଡିଏଣ୍ଟସ ତା ମୁଖ୍ୟଟା କୋଉଠି କ'ଣ, ସେ ଆଖୁର ଆଖୁ ସେ ରସ ତାକୁ କ'ଣ ଚିନି ବାହାର କଲା ପରେ ତା ପୂର୍ବରୁ କ'ଣ ସେ ପ୍ରୋବ ଜାଣିଛି ସେ କହୁଛନ୍ତି ଇଂଲିଶରେ କହୁଛନ୍ତି। ଦେଖ ଏଇ ସୁଗାର କେମିତି ଏତେ ଚାଷ କରାହଉଛି, କର୍ମଟା ଯଦି କଣ୍ଟ୍ରୋଲ ନ କରିବି ସେ ପାପକୁ ପଡ଼େ, ଏ ଯୋଉ କ'ଣ ସେଟା ସୁରିନାମ ସୁରିନାମ ଆଫ୍ରିକା ସେସବୁ ମାନେ ଲକ୍ଷ ଲକ୍ଷ ଏକର ଚାଷ କରାହଉଛି, କ'ଣ ଖାଲି ଆଖୁ, ଯଦି ତୁମେ ଅଧିକା ଚାଷ କର ତା କ'ଣ କରିବ ସୁଗାର ପ୍ରଡକ୍ଟ ହବ, ସୁଗାର ଖାଇଲେ ମାନେ ମିଠା, ଏମାନେ ମିଠାକୁ ଖାଇଲେ ଏଣେ ମଧୁକୁ ଖାଇଲେ, ଦିନେ ଚାଲିଛି ନା, ମିଠା ଖାଇବା କ'ଣ କମୁଛି ଲୋକ, ମିଠା ମିଠା ଖାଇଲେ ଏଣେ ମଧୁକୁ ଖାଇଲେ, ମିଠା ଖାଇକି ରୋଗ ହେଲା, ମିଠା ସାଙ୍ଗେ ମଦ ଭଲ କାମ ଦେବ, ନିଶା ଅଧିକା ହବ, ଏ ଯେ ଭାଗ ଖାଆନ୍ତିନି ଭାଗ ଖାଇକି ମିଶା ମିଠା ଖାଇଲେ ଭାଗ ଖାଇ ମିଠା ଖାଇଲେ ସେ ପାଗଳ ହେଇକି ମରିବ, ତା ନାଚିବ ନିଶାଟାକୁ ମିଠାଟା ଆସିଲେ, ଲୋକ କ'ଣ କରିଦେବେ ଖଟା ପାଣି ପିଅନ୍ତି, ଆଉ ଯଦି ଜାଣିଲେ ତ କି ମଦ ମଧ୍ୟ ପିଇ ତ ଖଟା ପାଣି ପିଇକି ବାନ୍ତି କରିବେ, ବୋଧେ ବାନ୍ତି କ'ଣ କରି ସେ ପୁରା ସେ ବଟଲକୁ ସଫା କରିକି ଆଉ ପିଇ ଦେଉଛନ୍ତି। ଏ ପଶୁ ସମାଜ ଗୋଟେ ପାଶୁ ମାନେ ଏଇଟା ମଣିଷ ବୋଲି ତାଙ୍କୁ ଆଉ ପରିଭାଷାରେ କହି ହେବନି ନା, କି ମନୁଷ୍ୟ ନା, ଯାହା ଯିଏ ଶରୀରଟାକୁ ଜାଣିପାରୁନି, ଶରୀରଟା ନଷ୍ଟ ହେଉଛି, ମୋର ଅର୍ଥ ଖର୍ଚ୍ଚ ହେଉଛି, ଶରୀର ନଷ୍ଟ ହେଉଛି, ସମ୍ମାନ ଯାଉଛି, ଏମାନେ ମଣିଷ ବୋଲି କହିବ, ସେ ପରିଭାଷା ଲାଗିପାରିବେ ମାନବ ପାଖରେ। ପ୍ରବୋଧ ଗୁରୁ ଯେତେବେଳେ ଆଖୁ ଚାଷଟା ବଢ଼େଇଲେ ତାର ମିଠା ଜିନିଷ ସୁଗାର ପ୍ରଡକ୍ଟ ଅଧିକା ହେଲା, ଅଧିକା ଲୋକ ବି ଖାଇଲେ ସିନା ଡାଇବେଟିସ, ମାନେ ସବୁଆଡେ ଦେଖିବ ବଜାର ଘାଟ କେଉଁଠି ମିଳୁଥିଲା, ମୁଁ ବଜାର ଘାଟ କିଣିକି ଖାଏ, ବଜାରରୁ କିଣିକି ଲୋକ ଖାଆନ୍ତି, ଯାହା ଆଣିବେ ବଜାରରୁ ଶୁଖିଲା ଜିନିଷ ରୋଷେଇ ଜିନିଷ କେବେ ବଜାରରୁ ଖାଏ, କେଉଁ ଜାତି ବୋଧରେ ଲୋକ ତା ଆଗରୁ ଖାଇବି, ଗୋଟେ ଦେଖ ଘରେ ଘରେ ଲୋକ ମାନେ ଯେଉଁଠି ଗୋଟେ ଦିନେ ଗାଁ ଗାଁ ଭିତରେ ପୁଣି ଛଣା ହେଇକି ସେ କୋରାପୁଟ ସେ ଜଙ୍ଗଲ ଭିତରେ ବା ତିନିଟା ଦୋକାନ, ସେ ଗାଁଟା 20ଟା 25ଟା ଘର, ସେ ସକାଳ ଦେଖିଲେ ମୁଁ ଆଶ୍ଚର୍ଯ୍ୟ କହିଲି କ'ଣ ଦୁଇଟା ଦୋକାନ ତାହେଲେ ମଦ ଏଇ ଅଧିକା ଭାବନା କଣ କରିବେ, ଗୋଟେ ପ୍ରଡକ୍ଟ ହେଲା କେବଳ ତୁମେ ଭାବନି ଯେ କେବଳ ଆଖୁ ବଳଟା ପକେଇ ଦେଇ ଖାଲି ଚିନିଟା ବାହାର କରିଦେଲେ ତୁମର ପ୍ରଫିଟ ମିଳିବ, ସେମିତି ନାହିଁ ନା, ଯେମିତି ତେଲ ଯେଉଁ ତେଲ ବାହାର କରୁଛନ୍ତି ତାଙ୍କର ପିଡ଼ିଆ ସେମାନେ ପିଡ଼ିଆ ବାଲାନ୍ସ ତେଲ ରେଟ୍ ବଢ଼ିଯିବ ନା, ସେଥିପାଇଁ ସେ କଣ କରୁଛନ୍ତି ନା, ମଦ ମଦ ବଢ଼ିଲା ପ୍ରଭୁ ଦେଲେ ମଦ ଖାଇଲେ ମାନେ ଖାଲି ମଦ ଖାଇଲେ ହବନି, ମଦ ଖାଇଲେ ମାନେ ତୁମର ଲିଭର, ସେ ସବୁ ଜାଣନ୍ତି ଭଗବାନ କଥା, ସେ ଭଗବାନ କଥା ସଂସାର କଥା ସବୁ ଜାଣିଛି, ମୁଁ ତ ମାନେ ଆଶ୍ଚର୍ଯ୍ୟ ହେଉଛି କଣ କୋଉ ବୈଜ୍ଞାନିକ କୋଉ ସାଙ୍ଗେ ମାନେ ଡକ୍ଟର ତାଙ୍କ ସାଙ୍ଗେ ଚ୍ୟାଲେଞ୍ଜ କରିବି, ମଦ ଖାଇଲା ମାନେ ତୁମ ଷ୍ଟୋମାକ୍ ସିଷ୍ଟମକୁ ୱିକଳ ହେବ ଯଦି ତୁମେ ମାଂସ ନଖ ମଧୁମାଂସ ଖାଇଦିଅ ସେ ନେଇକି ସେଟା ସେ କ'ଣ ସବୁବେଳେ ଖୁସି ଜାଣିଛନ୍ତି ଆଉ ସେ କହୁଛି ମଦ ଖାଇଲା ମାନେ ମାଂସ ଖାଏ ଆଉ ମଦ ମାଂସ ନିରାମିଷ ହେଲା ମାନେ ସାର୍ ଇଲିସିଟ ସେକ୍ସ ସାର୍ ଅବୈଧ କର୍ମ କ'ଣ ତେଣୁ ଗୋଟିଏ କର୍ମଟାକୁ ଶୃଙ୍ଖଳା କରାଗଲାନି ଅଧିକା ପ୍ରଡକ୍ସନ କରାଗଲା ତା ପରିଣାମଟା ଆଜି ଦେଖ କ'ଣ ତା ପରିଣାମଟା ଆଜି କ'ଣ ଭଗବାନ ସେ ବେଦବେଦି ଚତୁର୍ବର୍ଣ୍ଣ କର୍ମ ରଖିଥିଲେ ସିଜନାଲ ହିସାବରେ ଗୋଟେ ଜିନିଷ ଅଧିକା ବଢିଲା ସିଜିନ ହିସାବରେ ପରିବା ଥିଲା ନା ସିଜିନ ହିସାବରେ କାମ କରାହଉଥିଲା ବର୍ତ୍ତମାନ ଟମାଟୋ ଗୋଟେ ଲୋକ ବାର ମାସ ଖାଇବ ବାଇଗଣ ବାର ମାସ ଖାଇବ ତାହେଲେ କଣ ହବ ରୋଗଟା ତାକୁ ଅଧିକା ହବ ଚର୍ମ ରୋଗ ଅଧିକା ହବ ପେଟ ରୋଗ ଅଧିକା ହବ ତାହେଲେ ବାର ମାସ ଜିନିଷ ନୁହେଁ ଥଣ୍ଡା ଦିନରେ ଟମାଟୋ ହୁଏ ନା କୋଉ ଖରା ଦିନରେ ଟମାଟୋ ଦିନ ହୁଏ ବର୍ତ୍ତମାନ ବାର ମାସ ସବୁ ଜିନିଷ ମିଳିବ କର୍ମଟା ଶୃଙ୍ଖଳା କର୍ମ ଆଉ ତୁମର ଶରୀର ଖରାପ ହବ ଆଉ ଚେତନାଟା ଆଶ୍ରିତ ଚେତନା ପଶୁ ଚେତନା ହୁଅନ୍ତି ବଡ଼ ମାନେ ସୃଷ୍ଟି ଚକ୍ରଟା ଭଗବାନ କେତେ ସୁନ୍ଦର ଶୃଙ୍ଖଳିତ କରି ରଖିଥିଲେ ଆଉ ଅଧିକା କିଛି ଦରକାର ନାହିଁ ଲୋକମାନଙ୍କର ଲୋକମାନେ ବହୁତ ସୁନ୍ଦର ଆରାମସେ ବଞ୍ଚୁଥିଲେ ମାନେ ସେ କଥା ସେ କହୁଛନ୍ତି ଯେଉଁ ସକଳ ଲକ୍ଷିତ ବିଧି ଦ୍ୱାରା ଜଗତ ମଙ୍ଗଳ ରୂପ ଫଳର ଉତ୍ପତ୍ତି ହୁଏ ତାହା ଭଗବତ ଶକ୍ତି ଜାତ ଦେବତା ବିଶେଷ ଏ ଜଗତରେ ଯୋଉ ବିଧି ଗୁଡା ସବୁ ରଖାଏ ଜଗତର ମଙ୍ଗଳ ହବ ଦେଖ ଏଇ ବର୍ତ୍ତମାନ ବସା ବସା କେତେ ଦିନ ହେଲା ନାହିଁ ଦି ମାସ ଦେଢ ମାସ ଦି ମାସ ବସା ବୃକ୍ଷ କେତେ ଜନ୍ତୁ ମାନେ ଯୋଉ ରହିଥିବେ ଆମେ ସେ ମଣିଷ ପମ୍ପିଂ କରିକି ତୁମେ ନେଇ ଆସୁଛ ଭୋଗ ଭୋଗ ଯୋଉ ଜୀବ ମାନେ ସବୁ ବଞ୍ଚନ୍ତି ଜଳରେ କେତେ କଷ୍ଟ କର ଆଜି ମଣିଷ ପାଇଁ ଆଜି ମନୁଷ୍ୟ ଗୋଟେ ପ୍ରାଣୀ ସେ ଆଜି ଯଜ୍ଞାନୀ କର୍ମ ଭଗବତ କର୍ମ କରୁନି ତା ପାଇଁ ସୃଷ୍ଟି ସମସ୍ତେ ଆଜି ଦୁଃଖ ଭୋଗ କରୁଛନ୍ତି ସେଟା ଗୋଟେ ଶବ୍ଦ କହିଲେ ନା ଧର୍ମ ହୀନା ପଶୁ ବି ସମାନ ପଶୁ ବି ସମାନ ନା ପଶୁ ବି ହୀନା କେତେ ଜୀବ ପଶୁ ଦୁଃଖ ଦେଇ ଟେମ୍ପରେଚରଟା ଯେତିକି ରହୁଛି ପଶୁ ପଶୁଟା କଣ ସୁଖ ରହୁଥିବେ କେତେ କଷ୍ଟ ସେ ତାଙ୍କ ଜୀବନ ଯାପନ କରୁଛନ୍ତି ମନୁଷ୍ୟ ସବୁ ସୃଷ୍ଟିର ବିନାଶ କରିବ ଜଗତର ମଙ୍ଗଳ ଦେବତା ମାନଙ୍କର ବିଧି ରଖାହେଇଛି ଯେଉଁ ସକଳ ଅଲକ୍ଷିତ ବିଧି ଦ୍ୱାରା ଜଗତ ମଙ୍ଗଳ ରୂପ ଫଳର ଉତ୍ପତ୍ତି ହୁଏ ତାହା ଭଗବତ ଶକ୍ତି ଜାତ ଦେବତା ବିଶେଷ ଭଗବାନଙ୍କ ଶକ୍ତି ଜାତ ଦେବତା ବିଶେଷ ମାନେ ସେଇ ବିଧି ରୂପ ଦେବତାମାନଙ୍କୁ ପ୍ରୀତି କରି ସେମାନଙ୍କର ଅନୁକମ୍ପାତ ପ୍ରୀତି ଲାଭ କରିଲେ ଆଉ କୌଣସି ପାପ ହବ ସେ ଭଗବାନଙ୍କ ଆସିବ ଶକ୍ତି ତାଙ୍କୁ ପ୍ରୀତି କରିକି ତାଙ୍କ କୃପାରେ ତାହା ଲାଭ କରିବ ପ୍ରଥମେ ଦେଖ ଏ ବର୍ଷା ହଉନି ଆଗରୁ ବର୍ଷା ନହେଲେ କଣ କରିବି ବର୍ଷା ନହେଲେ ଦେବା ଦେଇ ପୂଜା କରିବେ ନା ଛୁଆକୁ ବେଙ୍ଗକୁ ବେଙ୍ଗକୁ ନଚେଇବେ ନହେଲେ ସେ ମାଙ୍କ କତରେ ଯାଇକି ଗାଁର ଯୋଉ ମା ଥିବ ତାଙ୍କ ଦ୍ୱାରା ମାନସିକ କରିବେ ସେ ପୂଜା କରିବେ ପ୍ରଥମେ କିଏ କହୁଛି ସେ ଲଙ୍ଗଳ ଛାଡ଼ ତୁମ ଲଙ୍ଗଳ ଅଛି ଆଉ ଲଙ୍ଗଳ ଦେଖିବ ଲଙ୍ଗଳ ଦେଖିବେ ତ ଚିଡ଼ିଆଖାନାରେ ଆଉ ଲଙ୍ଗଳକୁ ଚିଡ଼ିଆଖାନାରେ ଦେଖିବ ଲଙ୍ଗଳ ଗୋଟେ ଥିଲା ବୋଲି କିଛି ନାହିଁ ଆଉ ଦୁଇ ଦିନ ପରେ ଲୋକଙ୍କୁ କହିଲୁ ଛୁଆକୁ ପଚାରିବ କ୍ଷୀର କୋଉଠୁ ଆସେ ତ ପଚାରିବ ସେ କହ କ୍ଷୀର ଫେଟୁ ଆସେ କ୍ଷୀର ଗାଈ ଦିଅନ୍ତୁ ବୋଲି ଜାଣିପାରିବେ ଗାଈ ଦେଖିଲେ ତ ଗାଈ କିଣିବେ କୁକୁର କଥା କହିଲେ ବୁଝିପାରିବେ ମାନେ ସେ ଗାଈ ଦେଖିପାରିବେ ଏଇ ସହର ବଜାର ଦିଅନ୍ତି ଜାଣିଛନ୍ତି କି ତାଙ୍କୁ ପଚାର କ୍ଷୀର କୋଉଠୁ ଆସୁଛି ସେ କହିପାରିବ କ'ଣ ଫେଟୁ କ୍ଷୀର ଆସୁଛି ଗାଈ କ୍ଷୀର ତ ସେ ଗାଈ ଦେଖିନା ସେ ଯୋଉ ଛୁଆକୁ ପଡ଼ିଥାନ୍ତୁ ଦେଖ ଆଗ ଛୁଆମାନେ ବାଛୁରି ଗାଈ ଖେଳୁଥିଲେ ଯିଏ ଆସୁ ସେ ଗାଈ ଦିନ ଡରୁଛି ଯେକୌଣସି ମଣିଷ ଗୋଟେ ଆସୁଛି ଗାଈ କୁକୁରକୁ ବାଘକୁ କୁକୁରକୁ ଧରି ଗାଈ ଧରିବେ ମଣିଷର ଚେତନା ତ ଗୋଟେ ପଶୁ ଚେତନା ନା ଇ ଭଗବାନଙ୍କ ଶକ୍ତି ଜାତ ଭଗବାନ ଯାହା ଦେଇଛନ୍ତି ଭଗବାନଙ୍କ ଶକ୍ତି ଜାତ ଦେବତା ଦେବତାମାନଙ୍କ କୃପାରେ ତୁମେ ସବୁ ପ୍ରାପ୍ତ ସେ କୃପା କର୍ମକାଣ୍ଡ ବ୍ୟବସ୍ଥା କରି ତୁମେ ସମର୍ପିତ ଆତ୍ମା ନୁହଁ ଭଗବାନଙ୍କର ମନୁଷ୍ୟମାନେ ଯେମିତି ଜଙ୍ଗଲ ଭିତରେ ରହୁଥିଲେ ପୂର୍ଣ୍ଣ ଭଗବାନ ଉପରେ ନିର୍ଭର କରୁଥିଲେ ତୁମର ତ ଛୁଆ ପିଲା ସକାଳୁ ଉଠିଲେ ପଇସା ପତ୍ର ଭଲ ମନ୍ଦ ସବୁ ଦରକାର କୋଉ ଭଗବାନଙ୍କୁ ତୁମେ କୋଉ ଖାଲି ଡାକିଦେବ ନା କଣ ତୁମେ କୋଉ ଡାକିବ ଭଗବାନ ଭଗବାନ ଡାକୁଛ କହୁଥିବା ସେ ଯୋଉ କାଲି କହୁଛନ୍ତି ଦୁଇ ଦିନ ତଳେ କଣ ବୁଢ଼ୀ ବୁଢ଼ୀ ଯେମିତି କହୁଛି ପ୍ରଭୁ ମୋ ମୁଣ୍ଡରେ କାଠ ବୁଜରେ ଟେକିଦେ ସେଟା ତୁମେ କଣ କରୁଛ କି ତୁମେ ଯୋଉ ମୁଣ୍ଡ ମାରିଛ ଏଦିନ ମହାପ୍ରଭୁ ନେଇ ଫୁଲ ଦେଇ ଦଉଛ ମନ୍ଦିରକୁ ଚାଲିଛ କହୁଛି କଣ କରୁଛ ମୋ ଘର ସମସ୍ୟା ପ୍ରଭୁ ପିଲା ଛୁଆ ଘର ସମସ୍ୟା ସବୁ ବିଜନେସ୍ ସବୁ ଟିକେ ଭଲ ଚାଲ ସଂସାର ବୁଝିଲା ଆମେ ଅନୁଭୂତି ଆଉ କିଏ ଚାହୁଁଛି ମତେ ପ୍ରଭୁ ଏ ଜଗତରୁ ନିୟମିତ ଭକ୍ତି ଦିଅ, କିଏ ଜଣେ କିଏ ମାଗୁଛି? ଭଗବାନ ପାଇଲା ଲୋକ ଜଗତରେ ବହୁତ କମ, ଭଗବାନ ପାଖକୁ ଭକ୍ତ ହେଇକି ତ ଭଗବାନ ପାଖକୁ ଯିବା ଲୋକ କମ ଆଉ। ସେ ଯୋଉ ଘଣ୍ଟେ ଦି ଘଣ୍ଟା କଷ୍ଟ ମିଳିଲା ସେଦିନ ହବ ପ୍ରଭୁ ମତେ ନେଇଯାଏ, ତାପରେ ସମାଧାନ ସରିଗଲା ପରେ ସରିଲା ତାର ସମସ୍ୟା ଚାଲିଗଲା ପରେ ଭଗବାନ ଭଗବାନ ରାସ୍ତା ମୁଁ ନୁହଁ। କିଏ ଜଣେ କିଏ ଚାହୁଁଛି ଜଗତ ଛାଡ଼ିକି? ଆମେ ମଣିଷ ମନୁଷ୍ୟ ତ ଗୋଟେ ଅତ୍ୟନ୍ତ ଭୟଙ୍କର ତାର ସ୍ୱଭାବ ଗୁଡାକ ଉଗ୍ର ସ୍ୱଭାବ, ପ୍ରଭୁ ସେ ଯୁଦ୍ଧ କଥାରେ କହୁଛନ୍ତି ଭାରି ଭଗବତ ଜ୍ଞାନ ଦରକାର, ବିଜ୍ଞାନ ଗୁଡାକ କୁଆଡେ କୁଆଡେ ଟିଭିରେ ଉଡେଇ ଦେଉଛନ୍ତି, ସେ ବିଦେଶୀ ପାଟ ପାଉନାହାନ୍ତି କଥା କହିପାରୁନାହାନ୍ତି। ଲୋକ ଡାକ କଣ କହିବ ଜାଣିଛ ମୁଁ ସିଂହ, ସେ କୁହନ୍ତିନି ସେ ପ୍ରବୋଧ କୁହନ୍ତି, ସେ କହୁଛି ଚାଇନା କହୁଛି ମୁଁ ସିଂହ, ସେ ରଷିଆ କହୁଛି ମୁଁ କୁକୁର, ସେ କହୁଛି ମୁଁ ବାଘ, ସମସ୍ତେ କୁହନ୍ତି ଆମେ ସବୁ ସିଂହ। ପ୍ରବୋଧ ସାଙ୍ଗେ ସାଙ୍ଗେ ସିଂହକୁ ଲଗଉଛନ୍ତି ନାହିଁ, ଦେଖ ସିଂହ ବଣା ରୁହେ ତୁମେ ସିଂହ ରହିବ ଖାଇବାକୁ ତୁମେ ଶୀଘ୍ର ମିଳିବ, ତୁମେ ସିଂହ ହଉଛି ପୁତଳା, ତୁମେ ସିଂହ ହେଇଯିବ, ସିଂହ ଭଳିଆ ବଳବାନ ହେଲେ ବି ଖାଦ୍ୟଟା ତମକୁ ମିଳିବ। ତୁମେ ଜଗତର କେତେ ବଡ ଲୋକ ହୁଅ ସବୁ କଣ୍ଟ୍ରୋଲ କା ପାଖରେ ଅଛି, ସିଂହଟା ପତଳା କାହିଁକି ସିଂହ ମୋଟା ଦେଖିଲ, ସିଂହଟା ମୋଟା କାହିଁକି ହଉନି କାହିଁ ସେ ଶିକାର କରିକି ଖାଇବ ପ୍ରବାସୀ ଲେଖିଲେ, ସିଂହକୁ ସମସ୍ତେ ଡରନ୍ତି ସମସ୍ତେ ଭାଗିକି ପଳାନ୍ତି, ସେ ବିଚାର ହଇରାଣ ତୋର ପଳା ଥାଉ ତୁ ରାଜା ହେଉଛନ୍ତି ବଣ ରାଜା ଆଗରେ ଖାଇବା ନାହିଁ କାହିଁକି ନା ସିଂହ ଜାଣିଦେବେ ସିଂହ ତା ଶରୀରରୁ ଗନ୍ଧା ଆସିବ, ବିଭିନ୍ନ ପଶୁପକ୍ଷୀ ମାନଙ୍କର ଗନ୍ଧକୁ ପଶୁପକ୍ଷୀ ମାନେ ଜାଣନ୍ତି, ତାଙ୍କ ଶବ୍ଦକୁ ଜାଣନ୍ତି ଗନ୍ଧକୁ ଜାଣନ୍ତି, ନହେଲେ ପ୍ରାଣୀ ବଞ୍ଚିପାରିବେ ନା ଜଙ୍ଗଲରେ ଆମକୁ ଆମ କୂଳ କୋଉ ମଣିଷ ଆସିକି ମଳ ରଖିଲେ ତୁମେ ଜାଣିପାରିବେ, ମଣିଷ କାହା ଗନ୍ଧ ପାରିପାରିବେ ଖାଲି ମଳ ଗନ୍ଧଟା ପାରିବ, ମଣିଷ କେବଳ ତା ମଳ ଗନ୍ଧଟା ପାରିବ ସେ ତ ସେଟା କରୁଛି ନା, ଆଉ ମଣିଷ ବି ଜାଣିପାରିବେନି ପଶୁ ପକ୍ଷୀ କାହାର ଗନ୍ଧ ବି ପାରିପାରିବେ ଖାଲି ଜଳ ଦ୍ରବ୍ୟ ଗନ୍ଧ ଗୁଡାକ ସେ ଜାଣେ, ପଶୁପକ୍ଷୀ ମାନଙ୍କୁ ଭଗବାନ ବଞ୍ଚିବା ତୁ ଜାଣେ, ଜଙ୍ଗଲ ଭିତରେ ଦେଖିଛି ଆଉ ଜାଣି ସେ ଜଙ୍ଗଲ ଗୁଡାକ ଯେତେବେଳେ ମୋତେ ରଖୁ ଯୁଆଡେ ଯାଇ କୁର୍ବାଣୀ ଯୁଆଡେ ଜଙ୍ଗଲ ନୁହେଁ ମୋତେ ଜଙ୍ଗଲ ପ୍ରିୟ ପ୍ରକୃତି ପ୍ରିୟ ମୋତେ ତା ଭିତରେ ପଶିବି ସେ ଟିପିକ ଚଢ଼ାଇଥିବେ ସେ ଚା 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 ଆଉ ସେ ଥରେ ବସି ଯାଏ ସେ କୋରାପୁଟ ଦେଲେ ଜଙ୍ଗଲ ଯାଇ ଜଗନ୍ନାଥ ବି ସେ ଜପ କରେ ତା କରେଣ୍ଟ ନାହିଁ କଳା ଯାଇ ଗଛ ଭିତରେ ପଶିକି ସେ ପାହାଡ଼ ଉପରେ ଆଉ ଭିତରେ ବସେ ଜପ କରେ, ସେ ଯେତେବେଳେ ସାପଟା ସେ ଚାଲୁଥିବ କେଉଁଠୁ ପାହାଡ଼ରେ ତମେ ଦେଖିଥିବ ଗୋଟେ ଉପରେ ଚଢ଼େଇ ସେ କାମ ଦେଇଥିଲେ ସେ କରେ ସେ ଆବାଜ ଜାଣିପାରିବେ ସୃଷ୍ଟି ରହିବନି ନା ଚକ୍ର ସୃଷ୍ଟି ଚକ୍ର ରଖିବା ପାଇଁ ଭଗବାନ କାହାର କେତେ ପ୍ରକାର ବୁଦ୍ଧି ଦେଇଛି, ମଣିଷ ଗୋଟେ ପ୍ରାଣୀ ସେ ଭଗବାନ ନିୟମ ନ ମାନ ସବୁ ନଷ୍ଟ କରୁଛନ୍ତି, ଆଟ ମହ ଲଗେଇ ଯୁଦ୍ଧ ଲଗେଇ ଭାଙ୍ଗି କୋଠା ପାଣି କରି କଣ ସାକ୍ଷାତ କରି ମଣିଷ ବନଉଛନ୍ତି, ଗୋଟେ ଗୋଟେ ଅସୁର ଏଇଟା ଅସୁର ନା ଜଣଙ୍କର ଗୋଟେ ଜିଦ ପାଇଁ ଗୋଟେ ଦେଶ ନଷ୍ଟ ହେଇଯାଇଛି କିଏ କଣ୍ଟ୍ରୋଲ କରିବ, ସୃଷ୍ଟି ରାଜାମାନେ ଏହା ରାଜନଶ ବେଦା ଭକ୍ଷା ଶିଶୁମଧୁର ପରାଧ ଦୁଇଟା ବ୍ରାହ୍ମଣ ଗୁଡିକ ସବୁ ପେଟ ପେଟ ଖୁସିଆ ଥାନ୍ତା ତାଙ୍କ ପାଇଁ, ସାଧୁ ବ୍ରାହ୍ମଣ କେବଳ ପେଟ ଚିନ୍ତା କରିବ ଆମେ ପର ଚିନ୍ତା ପର ଉପକାର କରିବିନି, ଆଉ ଶିଶୁ ରାଜନୈତିକ ପ୍ରଜା ଲକ୍ଷ୍ୟ ରାଜା ଗୁଡା ପ୍ରଜା ତା ଜିଦି ପାଇଁ ସେ ପ୍ରଜା ଯାଅ ଟଙ୍କା ଖର୍ଚ୍ଚ କର ବମ୍ ତିଆରି କର କେତେ କେତେ ଲୋକ ମରୁଛନ୍ତି, ସିଂହ କହୁଛନ୍ତି ସିଂହ ବାବା କିନ୍ତୁ ଖାଇବାକୁ ମିଳିବେ ସବୁ ସବୁ ଡରିକି ଠେକୁଆ ଆମକୁ ସବୁ ଡରିକି ପଳେଇବେ ସିଂହ ଆଇଲେ ସେ ଜଗତ ଯେତେ ବଳବାନ ହୁଅ ଯେତେ ପଇସା ବାଲା ହବ ସିଂହ ପତଳା ସେଇଟା ତୁମେ ଯେତେ ବଳବାନ ହୁଅ ତୁମେ ଦୁର୍ବଳ ଯଜ୍ଞାନି କର୍ମ ତୁମେ କରୁନ ଭଗବାନଙ୍କର ସେବା କରୁନ ଆଉ ବିଶେଷ କରି ଭଗବାନଙ୍କର ନାମ ଭଜନ କରୁନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ସେ ବିଧି ଉପରେ ପ୍ରବାଦ କରିଛି, ସେଇ ବିଧି ଦେବତାମାନଙ୍କର ପ୍ରୀତି କରି ସେମାନଙ୍କର ଅନୁକମ୍ପାଦ ପ୍ରୀତି ଲାଭ କରିଲେ ଆଉ କୌଣସି ପାପ ରୁହେ ନା, ଭଗବାନଟା କହିଛନ୍ତି ଆମ ଡିପାର୍ଟମେଣ୍ଟ ହେଡ୍ ଭଳିଆ ସେମାନେ ଏହାକୁ କର୍ମଚକ୍ର କୁହନ୍ତି, ଏହି ଦେବତା ପୂଜା ଦ୍ୱାରା ଯେ କର୍ମ ସ୍ୱୀକାର ତାହାକୁ ଭଗବତ ଅର୍ପିତ କର୍ମ କୁହାଯାଏ, ଭଗବତ ଅର୍ପିତ କର୍ମ ଭଗବାନଙ୍କ ପାଇଁ ଆମେ ଜଳଟା କିଏ ତିଆରି କରିଛି ଭଗବାନ ତିଆରି କରିଛନ୍ତି, କିନ୍ତୁ ଜଳ ତିଆରି କଲା ପରେ ଡିପାର୍ଟମେଣ୍ଟ ଦେଇଛନ୍ତି ଇନ୍ଦ୍ର ଅଗ୍ନି ଭଗବାନ ତିଆରି କରିଛନ୍ତି କି ତାର କରିବେ ନା ସେ ପଞ୍ଚକୁଟ ମଗଦୁର ଆସିଛି ଭୂମି ପନ୍ଦର ବାହାରିବ ସବୁ ତାଙ୍କର ଦେଇଛନ୍ତି ତୁମର ଧନଟା ତୁମକୁ ଯିଏ ଜଗୁଛି ତୁମର ସିକ୍ୟୁରିଟି କାର୍ଡକୁ ଜଣେ ଆସି ମାରିଲା ସେଟା କାହାକୁ ମାରିଲା ତୁମକୁ ମାରିଲ ନା ତୁମେ ତୁମର ସିକ୍ୟୁରିଟି କାର୍ଡଟା ସିଏ ତୁମ ଦାୟିତ୍ୱ ରହିଛି ସିଏ এই কর্মকাণ্ডের গোটে জীব তার ইন্দ্রিয়াদি সুখ পাই বা শরীর পোষণ করিয়া পাই কেউ কর্ম কলে কর্ম বন্ধন আর পড়ব না, দেবতা মানে তাকে কৃপা করি দেবে আর প্রীতি লাভ করি পাপ হব। কেহি বর্তমানে এত বর্ষা না এত টেম্পারেচর বড়ুচি খালি গোটে গোটে মিটিং করে দেয় বিশ্ব সারা গোটে বসে জলবায়ু পরিবর্তন হয়ে, আরে জলবায়ু পরিবর্তন হচ্ছে গাড়ি খালি গাড়ি চেকিং করে ফ্যাক্টরিটা বন্ধ কর, গাড়ি কোম্পানিটা সুবন্ধ কর, লোক পাতা চলে যাবে আমরা বাজারে আমরা পাতা চলে যাবে তাই বলে তার বিকল্প বিকল্প আগে কি কোন কোন তা হঠাৎ চলে সে বুঝিব তুই কোন সর পলিউশনটা সে গোটে গোটে রাস্তা বন্ধ করে আউট রাস্তা খুলুছ বলতে কোন বলি বলতে না ই কোন ই ভেহিকল আনি সে বসে দেখুছি কোন এই পাগল চালছে কি পছক ভেদ যদি তুমি চাহছো সৃষ্টি রাখিয়া বলি পছক করে সকড় গছ লাগাও কাঠ আসিলা কাঠ পুড়ি তার সুবিধা কি গলত মাঠে মিশে যাব তুমি প্রকৃতির কোনসি নিয়ম কু ভাঙ্গি কি তুমি কেবে সুখী হয়ে পারিব না, তুমি যেটা অপরি ভাবুছ ইয়া বিনা বঞ্চি হবনি বঞ্চি হবে কিছু অসুবিধা এই যে মানুষ কুয়াই বসিছে চিন্তা করতে দেখি হসি পেট সে বুড়া তা চশমা দেখা হবে ছোট ছুয়াটা দেখবো চশমা লাগাই সে এতে ছোট ছুয়া চশমা পড়ে যাচ্ছে ছোট পিলা কেবে দেখিনি কার আই সাইড ডিফেক্ট লা ছোট পিলা কোটি থিলা মানে কেবে মো সাঙ্গ কেউ হাই স্কুল কেউ বি পড়ি দেখি চশমা মুই কেবে দেখি 50 60 বর্ষ হলে 40 বর্ষ পার চলে কই কইলে 40 আই 40 পুরো দেখো সব মা পেট্রোল মনে তো ডাক দিছে জানো সব সব ডাক দিছি মার ডাক দিছি সব ডাক দিছি খালি টঙ্কা যু সমস্ত ফ্যাক্টরি যু 20,000 30,000 আহ আরে যে 30,000 কি 50,000 বাবু কত বলছো 40-50,000 কোন 50,000 যে দৌছি সে কোথায় দেব তুমি 40,000-50,000 দৌছি কোথায় দেব সরকার কোথায় দেব সে কিছু মদ বিকিলে এগুলা কিছু ফ্যাক্টরি করলে কিছু ট্যাক্স করলে সে টাকা ভরণি করবো না চাউল ধান চাউল চাষ করিকি ধান চাউল বালন কতরু যে নৌছি কোন খজনা খজনা নেই তুমি দেই দেবে খজনা নেই তোমাকে দেই পারি কে তুমি স্যার তুমি কোচ আমি স্ট্রাইক করি আমি দরমা বাড়াবো তুমি দরমা নেই যাও তুমি দরমা নেই সেটা চাউল রেট বাড়াবো সেটা আলু ডালি তেল তেল রেট বাড়াবো সেটা ফ্যাক্টরি দিয়ে দেবে ফ্যাক্টরি চালিব ফ্যাক্টরি বন্ধ হবে জল পানি বি পিও কইলুনি মু দেখুছো সিস্টেম চালছে বর্তমান জড়া দেখুছ না কোন আমল করছো এই রাক্ষস গোটেটা মধ্যে 10টা কোন সে বড় বড় হেভি হেভি পাম্প পস্তি সু জড়া দেখুছ কুড়ি আয়রন পোর আছে করোড় করোড় টাকা বিজনেস খরচ করে লক্ষ লক্ষ লোক সমান হেতে নিযুক্ত আছেন সে কোন করে সরি বন্ধ করে পানি নিয়ে যাবে তুমি তো পানি মিলিবে পানি মিলে আর তুমি কষ্ট দিব সুষ্ঠুটা বিনাশ হবো কেন মনুষ্য প্রকৃতির নিয়মটা মানুন এই বর্তমান প্রকৃতির নিয়ম হিসাবে মানিয়া কে রাজি শুকাল হয়ে গেলে ওয়াশ যাইছিল যে কপড়া আস পানি পিয়া পাই মতো ভাল লাগিলা শোষ লাগিলা জোর কো পানি থাকা পানি এতে গরম বুলে কই বুলে বুলে জঙ্গল জায়গাটা জঙ্গল জায়গাটা দেখি শাখা পাখা করছে তুমি কথা হলি বাবা যাও ভালো রয়েছ যাও ভালো পরি পনিপরি আসু যাও খাও বাবা শাক এটি কোন সে সার বিষয়ে জানছি না সে টি কইলে সে সার বিষয়ে আগে আমার বিষয় মানে সমস্ত প্রবণতা আগে ঠকিবার প্রবণতা সমস্ত কে কে প্রকৃতি সহ বঞ্চি আমি জানো না যজ্ঞানী কর্ম করে আমি কে রাজি না হলি এই বর্তমান বর্ষা হলানি এটি কিছু হবনি এপর যাব সব চাল লেবর কাম করো কোন কিছু গোটে কাম করো সেটির যে লোকমান পয়সা আনবে সে কোটা আনবে কর্মচক্রটা যদি দেখুছো, কর্মটা যদি দেখুছো, অর্থটাও দেখো, কর্ম পাইবার তুমি যে রাস্তা গুলো দেখুছ, এইভাবে ভাবে কলে আমি সুখরে যাবো, আমার অবসর হবো কি, আমি চাকরি করিবি। তুমি কর্মটা যদি পাইবা পাই চাহছ, আচ্ছা কর্মটা কলা পরে যে ফলটা মিলে কোন মিলিব, অর্থ, অর্থটা কেউ দেব। আগরু সরকার যে রাজা মানে যে দৌলে অর্থ গুলি কোটা আনুলে কর, তোমার সব ট্যাক্স পকাউলে, অবদান সেটা সব নিয়ে সৌদের ট্যাক্স, এই যে ট্যাক্স, ড্রেস পত্র ভাল মন্দ এক্সপোর্ট সব ট্যাক্স, এতে ট্যাক্স হয়ে যাব, লোকমানে কোন করিবে, কর পিড়ি তাই পড়াইবে রাজা মানে পড়াই বন জঙ্গল ভাগ দেবে, কাজে এতে কর পড়ে সৌদের কর। আগু সরকার কেবল জল জল কারণ নথিলা, খজনা জল কোন, জল কোটা কোন থিলা, কেনাল জায়গা জায়গা কেনালটা মেইনটেন করছে, সে চাষ এক্সট্রা চাষ লোক করবে, জল দরকার নথিলা, জমির খোঁজনা মতো সে দেশ চালি জল খোঁজনা, প্রথম কৃত্রিম জীবন মানে জীবনটা এমনি করে রক্ষা হয়েছি, এ দেশ সে দেশ উপরে নির্ভর করছে, সে দেশ সে দেশ উপরে নির্ভর করছে, কে সার সবসে নিবন্ধ, কে সার সবসে নিবন্ধ, তাহলে প্রত্যেক দেশে যদি প্রত্যেক দেশের বড় বন্ধ করে সব জিনিস বন্ধ করে দেবো, কারণ মানুষ বর্তমান যুগ সহলা কি হয়েছে, কোণ হবে বলেছি তন্ত্র গুড়া কোণ সব বন্ধ, তন্ত্র গুড়া বন্ধ না প্রত্যেক দেশ প্রত্যেক দেশ নির্ভর করি, কারণ এই যে অবস্থাটা আসিয়াছি কোথায় না, কে প্রকৃতি সেটা রয়ে আমি চাহ, কি যাবে চাষ করিবা, গোমাতা রাখিবা, কে যাবে না, যদি বিশ্বের কিছু বড় সমস্যার সমাধান হয়ে পারিব, কেবল লোক ফেরি আসবে, লোক কহিলে না আর এতে লোক সংখ্যা হয়ে গেলে আর জমি জমি কম নেবে না করিব, যুবক দুইটা চাষ করলে এত পড়ে জমি পড়েছি, তুমি জানো বেঙ্গল দিকে এত পড়ে পড়তিব, বেঙ্গল সবুড়ে করি সবুড়ে চাষ, আন্ধ্র তোমার না পারা দিলি নডুমুরিজি গত হয়ে কর্ম কে চাও না, যজ্ঞ আদি কর্ম করে পাই কে চাও না, প্রকৃতি সহ কে রয়ে পাই চাও না, এর প্রতিক্রিয়া পাপ তো করি হি করি, কারণ যেতে বেলা প্রকৃতি সহ কাম হতো ডিপেন্ড সকল ওভার, যে বর্তমান যে চাষ করতে সে কাপড় রাখিত প্রভু টিকে বর্ষা খেয়ে তোমার অফিসে 20,000 মিলিও তো ভগবান ভগবান রাস্তায় থামবো, মোর ডিউটি করে অফিস তার তার পুরো চুরি করে আনি তো কোন দেব তো পয়সা দাও, তুমি কো ভগবান ডাকছ, তো ধরা ভাই ভগবান ডাকছ, এটি কোন চাষি কোন বলা সবলে গাই যে রকম প্রভু কে বর্ষা কি দো ঘাস পে হো, এমনি প্রভু সদে দিতে জান সব তার চেতনাটা সব ভগবান চেতনাটা প্রভু তোলা প্রকৃত চেতনা প্রভু বহু বিরক্ত না মন্দির জুহু হচ্ছে মানে মুম্বাই সবু কষ্টি সব অমিতাভ বচ্চন অমিতাভ বচ্চন যেতে বচ্চন সব হিরো রাস্তা আছে তাঁর ঘর মানে এই সুখা মিলা সব সব সময় শুনছেন কোটি টাকা খরচ করে তুমি রহিব তো কি করে সেটা মানে তুমি রহি পারিবে এই জীবন বস্তি গুলা শীতল জানি দেখে মুসুল কারা জানি শুনব কি ঘর কোন সৃষ্টি পয়সা পাই কি দরকার চাষ মানে কাঠ কাঠ কাটি বিক্রি জঙ্গল লাভ হচ্ছে মাটি আনি 300 টাকা আনলে লাভ হচ্ছে ঠিক আছে সে যেটা টাওয়ার করে তাকে টাওয়ার লোকাস দিয়ে যায় সু ঝরকা ওটাকে সব উদাহরণ টাকা হয়েছে সে বিল্ডিং দেখাম তো লুকায় জীবন আর বস্তি তো ছাড়ো বস্তি ওটা দেখিও যদি সালে সে বস্তি বস্তির উপর সে লাঠি ওটা চাকা তো বাট দেখি দৌড় সে পলিথিন ঘর ଗାଁରୁ ଚାଷ ଚାଳ ଘର ଗରିବ ଲୋକ ଚାଳ ଘର ଉତ୍ତର ତା ମାଟି ଘର ଲିପିକି ତୁମେ ଜାଣ ଦେଖିବ ପୁରୁମାଣି ଏଟା କେମିତି ଜାଣ କରିଛି କେତେ ସୁନ୍ଦର ସେ ଘର ଲାଗିବ ସବୁବେଳେ ବର୍ତ୍ତମାନ ଧ୍ୱଂସାଭିମୁଖୀ ଏ ସମାଜ କାହାକୁ ଭଲ ଲାଗିପାରେ ପ୍ରଭା ସବୁବେଳେ ମୁଁ ଦେଖୁଛି ପ୍ରଭା ସବୁ ଲେକ୍ଚର ମୁଁ ପ୍ରଭା ଶୁଣୁଛି କନଭର୍ସେସନ ରେ ପ୍ରଭା ସବୁବେଳେ ଫୋକସ ଦେଉଛନ୍ତି ସବୁ ନ୍ୟାଚୁରାଲ ଗୁଣ କାରଣ ଏ ଦିନ ନା ଦିନ ଧ୍ୱଂସ ହବ ମୁଁ ତ ଏଇ ଆଜି ନା କାଲି କାହାକୁ କହୁଥିଲି ସେ ବିଦେଶରୁ ଆଜି ଫୋନ କରିଥିଲା ସେ କହିଲା ସେ ମହାରାଜ ଯୁଦ୍ଧ ଯେଉଁ ହେଲାଣି ସେ ବିଦେଶ ମାନେ ଡର ହେଲା ଆପଣ କଣ କହୁଛନ୍ତି ଯୁଦ୍ଧ ହେଲେ ଆପଣ ବିଶ୍ୱଯୁଦ୍ଧ ହେଇଯିବ ନା କଣ ଜଣା ପଡ଼ିଲାଣି ବିଶ୍ୱଯୁଦ୍ଧ ହବ କଣ ହେଲେ କିଛି ହବନି ତୁମେ କାହିଁକି ମନେ କରୁଛୁ ଜାଳ କଥା ହବ ଆମର କଣ ହବ ଆମେ ତ ଗାଁ ଗଳିଆ ରହିଛୁ ଆଉ କଣ ଗାଁ ଗଳିଆ ଆଉ ଯିଏ ସହର ରହିଛି ସେ ବମଟା ପଡିଲେ କୋଉଠି ପଡିଲା ବମଟା ଫଟା ମୁଣ୍ଡରେ ପକେଇ ବମଟା ପଡିଲେ ଦିଲ୍ଲୀରେ ପଡିବ ନହେଲେ ବମ୍ବେରେ ପଡିବ ଯଦି ଓଡ଼ିଶା ଟାର୍ଗେଟ୍ କରିବେ କୋଉଠି ପକେଇବେ ଭୁବନେଶ୍ୱର ପକେଇ ଆମେ ଦେଖିବେ ଭୁବନେଶ୍ୱର ପକେଇଲେ ଆଉ ଗାଁ ଗାଁ ପଳେଇଯିବ ଠାକୁର ଧର ଗାଈ ଧର ଓଡ଼ିଆ ଓଡ଼ିଆ ପଳେଇବ କଣଟା ଅଛି ମୁଁ କହିଲି ଆମର କିଛି ଚିନ୍ତା ନାହିଁ ଆମେ ଶୀଘ୍ର ମୁଁ ଚାହୁଁନି ପଳେଇବେ ଆପଣଙ୍କ ପାଖକୁ କମ୍ ସେ କମ୍ ନଈଠୁ ରହିବି ମୁଁ କହିଲି କାହିଁକି ସେ ରହିଲି ନା ଏମିତି କଥା ଡିସ୍କସନ ଚାଲିଛି ଯୁଦ୍ଧ ତ ହବ ବିଶ୍ୱଯୁଦ୍ଧ ଦେଖ ପ୍ରକୃତି ସହିତ ଯିଏ ରହିଲା ସହର ରହିଲା ତା ଜୀବନ ଲାଗିଛି ଶରୀରଟା ଗୋଟେ କୃତ୍ରିମ ଜୀବ ଆଉ ବର୍ତ୍ତମାନ ଆମେ ତାକୁ ବିରୋଧ କରି ବଞ୍ଚିପାରିବେ ଲୋକ ସ୍ୱରାଭିମୁଖୀ ହେଇଯାଇଛନ୍ତି ସହର ଉପରେ ହିଁ ଗୋଟେ ଦେଶ ନିର୍ଭର କରୁଛି ବର୍ତ୍ତମାନ ପ୍ରକୃତି ଛାଡ଼ିଦେଲେ ଲୋକ ଆଉ ତେଣୁ ଲୋକ କଣ କରିବେ ଆଉ ଏହାର ଏହା ପରିଣାମଟା ଏତେ ଉତ୍କଟ ପରିଣାମ ହବ ପ୍ରଭା ତାଙ୍କର ଏତେ ମୋତେ ଏତେ ଦୁଃଖ ଲାଗୁଛି ଏମିତି ଅନୁଧାବ କରି କହୁଛି ମଣିଷ ଖାଇବ କଣ ଏ ବୈଜ୍ଞାନିକ ମାନେ ବୈଜ୍ଞାନିକ ହେଇଛନ୍ତି କେବଳ ଭଗବାନଙ୍କୁ ନ ମାନିବା ପାଇଁ କାରଣ ଭଗବାନଙ୍କୁ ଯଦି ମାନି ନେବେ ସେମାନେ ଯିଏ ବି ଦେଖ ଆଜି ଭଗବାନଙ୍କୁ ମାନି ନବ ତା ଆଜି ଜୀବନ ନାହିଁ ଯିଏ ଗୋଟେ ବଡ ରାୟ ସେ ଭଗବାନଙ୍କୁ ମାନିଲା ଲୋକ ଜାଣିଛି ଭଗବାନ ତୋର କଣ ଚାଲିଛି ଯିଏ ଭଗବାନ ମାନ ତା କିଛି ଭାଲୁ ରହିଲେ କ୍ରେଡିଟ୍ ରହିଲେ ତେଣୁ ବାହାର ଲୋକମାନେ କେବଳ ଭକ୍ତ ଭଗବାନଙ୍କୁ ମାନେ ବୋଲି ଭଗବାନ କଥାଟାକୁ ଆଜି ଆଜ୍ ଇଟ୍ ଇଜ୍ ଯଥାନୁରୂପ ପାଳନ କରେ ବୋଲି ଭଗବାନ ଭକ୍ତକୁ ବଡ କରିଦିଏ ଆଉ ଭକ୍ତ ଯଦି ବି ନିଜେ ଭଗବାନ କଥାକୁ ବଢାଇବାକୁ ଚାହିଁବେ ସେ ବଢାଇ ପାରିବେ ସେ ନିଜେ ହେଇପାରିବନି କାହିଁକି ତୁମେ ବର୍ତ୍ତମାନ ତୁମ ମେଣ୍ଟାଲିଟି ଅଛି ମୁଁ ଭଗବାନଙ୍କୁ ବଢାଇବି ତୁମେ ବଢାଇ ପାରିବି ପ୍ରଭାସ ଏମିତି ସଫଳ ପଏଣ୍ଟଟା ବାଡ଼ଉଛନ୍ତି ବୈଜ୍ଞାନିକ ମୁଖ ସବୁ ବନ୍ଦ କରିଦେଉଛନ୍ତି କେହି ଆମେ ଏହା କଥା ନେଇ କରୁ ମୁଁ ଦେଖୁଛି ପ୍ରକୃତି ସେମାନେ ଭଗବାନ କଥା କହିବେ ଭଗବାନ ଜଳ ତିଆରି କରିଛନ୍ତି ଭଗବାନ ଆକାଶ ତିଆରି କରିଛନ୍ତି ମଙ୍ଗଳ ଗ୍ରହ ସେ ଯାହା ସବୁ ଭଗବାନ ନା ନେଲା ମାନେ ତୁମକୁ ସରକାର ପଇସା ଦେବେ ଭଗବାନ ସବୁ କହିଲେ ତୁମେ କଣ କରିବ ତୁମ ବୈଜ୍ଞାନିକ ହବା ଦରକାର ନାହିଁ କହ ନାଶା ଫାଶା ସବୁ ବନ୍ଦ ହେଇଗଲା ନାହିଁ ସେ କିଛି ନୂଆ ଫଳ ସେ ଆଟମ ଫାଟମ ଯାହା ତୁମେ ସବୁ ଏଗୁଡା କିଛି ଦେଲେ ଗଭର୍ଣ୍ଣମେଣ୍ଟକୁ ଗଭର୍ଣ୍ଣମେଣ୍ଟ ପଇସା ଦେବ ଖାଲି ଇନୋସେଣ୍ଟ ପିପୁଲ ମାନଙ୍କର ପଇସା ଗୁଡାକ ସବୁ ଦରକାର ଭଗବାନଙ୍କୁ ମାନିଲା ମାନେ ତୋର ପୋଜିସନ କିଛି ରହିବ ଲୋକମାନଙ୍କୁ ସାଧୁ ସାଧୁ ମାନେ ଯେଉଁ ଭଗବାନଙ୍କୁ ମାନୁଛନ୍ତି ଆଉ ଭଗବାନ କଥା କହୁଛନ୍ତି ବୋଲି ଲୋକମାନେ କେୟାର କରନ୍ତି କଣ ଭଗବାନଟା ଠାକୁରଙ୍କର ଆମେ ଜାଣିଛୁ ଭଗବାନ ଜାଣିଛୁ ଭଗବାନ କେବଳ ଯେହେତୁ ସାଧୁ ଭଗବାନଙ୍କ ସେ ଲୋକ ପ୍ରବଚନ ଦେବେ କିନ୍ତୁ ଭଗବାନ ନା କରିବେ ସେ ଭଗବାନ କଥା କହିବେ ସେ ପଢିଦେବେ ସେ ପଢିଦେବେ ଶୁଣିଦେବେ କାହାକୁ ଶୁଣୁଛନ୍ତି କୋଉଠି ପଢିଛନ୍ତି କିଛି କହିବେ କାହିଁକି ଏଇଟା କହିଦେଲା ବୋଲେ ତାଙ୍କର ଭଲ ହଉଛି ନାସ୍ତିକ ଭରଗୁଲା ଏଦ୍ୱାରା ଜଗତର ବହୁତ କ୍ଷତି ହବ ପ୍ରଭାସ ସେ କଥା କହୁଛୁ ଯେ ଏମିତି ତୁମେ ସବୁ ଏ ଯୋଉ ନଟ୍ ବୋଲ୍ଟ ତିଆରି କରୁଛ ଭୋଜନ କଣ କରିବ ପନିପରିବା କଣ ଖାଇବ କଣ ଯେ ଭେଜିଟେବୁଲ ସେଟା ତୁମେ ତ ତୁମେ ପୁଣି ଭୋଜନ କରିବ ନା କଣ ଭୋଜନ କରିବ ତୁମକୁ ଆମେ ତ ମିଳିଯାଉଛି କଣ ଅରୁଣ ଡାଲି ସବ୍ଜି ମିଳିଯାଉଛି ନାଇଁ ଅରୁଣ ଡାଲି ସବ୍ଜି ମିଳିଲେ ଏଇଟା ଆର୍ଟିଫିସିଆଲ ଖାଉଛନ୍ତି ଆଉ ତମେ ଗାଈ ରଖିନ ଖତ ପକଉନ ତେଣୁ ଯେତେବେଳେ ପ୍ରଡକ୍ସନଟା ଅଧିକା ଲୋକ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି କମ୍ ଲୋକ ଚାଷ କାମ କରୁଛନ୍ତି ଚାଷ ଯେଉଁମାନେ କାମ କରୁଛନ୍ତି ସେମାନେ କଣ ୟୁଜ୍ କରିବେ ପେଷ୍ଟିସାଇଡ୍ ସାର ଏଥିରେ ମାର୍କେଟ ବହୁତ ଡିମାଣ୍ଡ ହେଉଛି ତେଣୁ ସାରଟା ଗୋଟେ ଶାଗ ହବା ପାଇଁ କେତେ ଲାଗୁଥିଲା ମିନିମମ 15 ଦିନ 10 ଦିନ 15 ଦିନ ବର୍ତ୍ତମାନ 5 ଦିନ ଶାଗ ସେ କରିକି ଦେବେ ସେ ଶାଗ ହଉ ସେପଟେ ସମୟରେ ଥିଲା କହିଲେ ବାବା ଟିକେ ସାର ପାଣି ଛିଞ୍ଚି ଦିଅ ଶାଗ ସାର ପାଣି ଛିଞ୍ଚି ଦେଲେ କଣ ହବ ସେ ପୋଟଳ ଇଞ୍ଜେକ୍ସନ ଦିଆ ହେଇଛି 2 ଦିନ ପରେ ଏଟ କଲରା ପୋଟଳ ସବୁ ଇଞ୍ଜେକ୍ସନ ଦିଆ ତୁ ମାର୍କେଟ ଚାହୁଁଛି ନା ମାର୍କେଟ ଚାହୁଁଛୁ ଚାଷୀ ରହିଛି କଣ କରିବ ସେ ଦେଖିବ ସାଇଣ୍ଟିଫିକ ମେଥଡ କଣ ଗୋଟେ ଅଛି ଆଉ ସାଇନ୍ସ ବି ସେ ଚିନ୍ତା କରୁଛି ହାଇବ୍ରିଡ୍ ଯୋଉ ଫଳ ଗୁଡା ପୁଳେ ପୁଳେ ହବ ହାଇବ୍ରିଡ୍ ସେ ହାଇବ୍ରିଡ୍ କାହିଁକି ତିଆରି କରା ଏଥିପାଇଁ ଲୋକ ଚାଷ କରିବେନି ଅଧିକ ପ୍ରଡକ୍ସନ ଆସିବ ତା ଛଡ଼ା ଖାଇବ କ'ଣ ହାଇବ୍ରିଡ୍ ମାନେ କ'ଣ ବିଷ ମଞ୍ଜି ହଉଛି ବିଷ ଆଉ ସିଏ ହବ ବିଷରେ ଆଉ ସାର ତୁମେ ସେଇଟା ଖାଇବ ପଇସା ଆଣିଲ କେତେ ନା ଲକ୍ଷେ ଟଙ୍କା ମାରିଲି କେସ୍ କେସ୍ ଆଣ ଏକାଉଣ୍ଟକୁ ଲକ୍ଷେ ବସିବ କିନ୍ତୁ ବିଷ ଖାଇବ ସେଟା ବୁଦ୍ଧିବାସ ବିଷ ପାଗଳ ସତ ବସିଲାଣି ଚିନ୍ତା ପାଗଳ ସତ ସଭ୍ୟତାରେ ବଞ୍ଚିବାଟା ଗୋଟେ ମାନେ ମନୁଷ୍ୟ ପାଇଁ ମାନେ ତାର ବଞ୍ଚିବାଟା ପାଗଳାନ୍ତା ବଞ୍ଚିପାରିବେ ବିଦେଶ ମାନେ ଏଗୁଡ଼ା ସବୁ ଚିନ୍ତା କରିବେ ସେମାନେ ପଳାନ୍ତି ଆଉ ତାଙ୍କ ସବୁ ଲୋକାଲ ଏରିଆରେ ରହୁଛନ୍ତି ନିଜେ ଛୋଟିଆ ଚାଷ କରିବେନି ଘର ଛାଡ଼ିକି ଆସିବେ ଚାଷ ଜମି ଫାଙ୍କା ପଡ଼ିଥିବ ଟପ୍ରେ ଲଗେଇବେ କ'ଣ ଛାତ ଉପରେ କଦଳୀ ଆଳୁ ବାଇଗଣ ସେ ପୁଣି ୟୁଟ୍ୟୁବ୍ରେ ଛଡ଼ା ଛାତ ଉପରେ ବାଇଗଣ କର ଆଳୁ କର କିରେ ମାଟି ରହୁନି ତୁମେ ଛାତ ଉପରେ କେମିତି ହବ ଯୋଉ ମଞ୍ଜି ଆଣିବ ସାର ଆଣିବ ତାକୁ ଦବ ସେ ସାର ଖା ମୁଁ ଦେଖିବି ଚିନ୍ତା ବସି ଚିନ୍ତା କରୁଥିବା ଲୋକମାନେ କଣ ଏମାନେ କଣ ଭଗବାନ ବୁଝିବେ ଯେ ପ୍ରକୃତି ବୁଝିପାରୁନି ଯେ ପ୍ରକୃତି ପାଖରେ ରହୁନି କେବେ ବି ସେ ଭଗବାନ ବୁଝିପାରିବେ ମୁଁ ଏଇଟା ପୁରା ଫାଉଣ୍ଡେସନ ପୁରା ଫୁଲି କ୍ଲିୟର ମୋତେ ନେଇ କନଫିଡେନ୍ସ କରିପାରିବି ଆର୍ଟିଫିସିଆଲ ତୁମେ କେବେ ଭଗବାନ ଡାକିଲା ଭଗବାନ ହେଉଛି ନେଚୁରାଲ ଭଗବାନ କଣ ରହୁଥିଲେ ଭଗବାନ ଗାଇତ୍ରୀ ରହୁଥିଲେ ଗୀତା ଗାଈ ଚଲେଇଲ ଗୀତା ପଢିଲା ତୁମେ ଏସି ରୁମ୍ ପଢିକି ଗୀତା ଚଲିବ ଗୀତା ଗାଈ ଚଲେଇକି ଭଗବାନ ଗୀତା କହିବେ ତୁମେ ୟୁନିଭର୍ସିଟିରେ ପଢିକି ଏସି ରୁମ୍ ତୁମେ ଗୀତା ବୁଝିବ ତୁମେ ଗାଇଛ ନା ତମେ ବୁଝିବ ଚାଷ କର ଭଗବାନ ଫୁଲ ଫଳ ଦିଅ ତାପରେ ପ୍ରକୃତ ରଖିଲେ ତୁମର ମାଇଣ୍ଡ ଥାଏ ଜଟିଳ ଜଣେ ଯୁକ୍ତି କରି କାହିଁକି ମୁଁ ଭଜନ କରିପାରିବି ନା ତୁମେ ଭଜନ କରିପାର ଆର୍ଟିଫିସିଆଲ ତୁମେ ବହୁତ କିଛି କରିପାର ବଟ୍ ପ୍ରାକ୍ଟିକାଲି ତୁମେ ନେଚୁରାଲି କିଛି ଆଫେକ୍ସନ୍ ଭଗବାନଙ୍କ ତର ଲଭ୍ ଆଣ୍ଡ ଆଫେକ୍ସନ୍ ଡେଭଲପ୍ କରିପାରିବନି କାହିଁକି ତୁମ ମାଇଣ୍ଡ ହେଉଛି କମ୍ପ୍ଲେକ୍ସ ଜଟିଳ ମନ ଯାହାର ମନ ସରଳ ନୁହେଁ ସେ ବହୁତ ଫିଲୋସଫି ବହୁତ ବଡ଼ ଜିନିଷ ହେଲେ ସେ ଭଗବାନ ପାଇପାରିବେନି ତାର ଅନ୍ତରଟା ସରଳ ନୁହେଁ ନା ତା ହୃଦୟଟା କୋମଳ ହୁଏ ହୃଦୟ କୋମଳ ହୁଏ ସେ ସ୍ନେହମତା ନାହିଁ ଯାହା ସ୍ନେହମତା ହୃଦୟଟା କଠୋର ଯେତେ ସାଧନା ଭଜନ ଯାହା ସବୁ କଲେ କଣ ଟା ଟାଣ ମାଟିରେ ମାଟିଟା ଯେ ଭୂମିଟା ଯେ ଟାଣେ ସେ ତ ଭଲ ଯେତେ ଦାମିକା ମଞ୍ଜିବ ବାପି କିଛି ହବ ଚେର ତ ମିଳିବନି ପ୍ରଧାନ ସେଇ ଜିନିଷ ସେଟା ଗୋଟେ ଚ୍ୟାଲେଞ୍ଜ ହବ ହିଁ ହବ ପ୍ରାକ୍ଟିକାଲି ମୁଁ ଦେଖିଲି ଏଟା ଚ୍ୟାଲେଞ୍ଜ ହବ ହିଁ ହବ ସବୁ ଜିନିଷ ସେମାନେ କଲ୍ଟିଭେଟ୍ କରି ସବୁ କରିବେ ଗୋଟିଏ ଜିନିଷ ନାହିଁ ତାଙ୍କ ପାଖରେ ଯୋଉଟା ବି ବୈଷ୍ଣବ କଣ ଶିଖିଛି ସରଳରେ କିଛି ଗ୍ରହଣ କରିବେ ନା ସବୁ ଭକ୍ତ ହେଇଥିବେ ସବୁ ହେଇଛି ସରଳ ନା ଗୁରୁ ଗ୍ରହଣ କରିବେ ନା ମନ୍ତ୍ର ଗ୍ରହଣ କରିବେ ନା ସମ୍ପ୍ରଦାୟ ଗ୍ରହଣ କରିବେ ନା ବିଗ୍ରହ ସବୁଥିରେ କାହିଁ ମୁଣ୍ଡ ଖର୍ଚ୍ଚ କରିବେ କାହିଁକି ନା ସେମାନେ ପ୍ରକୃତି ସହିତ ରହିନାହାନ୍ତି ପାରିବେ କେବେ ଗାଁ ଗହଳି ଭଲ ମନ୍ଦ ଏ ଯୋଉ ଜୀବନ ଆଉ ଏଥିରେ ଯୋଉ ପ୍ରକୃତି ସହିତ ରହୁଥିଲେ ତାଙ୍କର ଗୋଟେ ଗାଁ ଗହଳି ଲୋକଟା ଦେଖ ସେ ଦିଟା ତାଙ୍କର ଦିଟା ପର୍ବ ଗାଁ ଗହଳି ଲୋକର ଦିଟା କଣ ବୁଝୁଛ ବୁଝିବେ ବୁଝିବେ ନ ବୁଝିବେ ଯେ ନ ବୁଝିବା ଲୋକ ସେ କଣ କିଛି ମାନିବ ଭଗବାନ କିଛି ନା ତୁମେ କଣ ଜାଣିଛ ତା ପର ସେ ଭଲ ଜାଣିଦେଲ ଏଇଟା ହଉଛି ନାସ୍ତିକ ଏଇ କିଛି ବୁଝିବା ଆଜି ବୁଝିବ ତ ବୁଝିବ ତାକୁ ଯଦି କହିବ ରାମ ଭଗବାନ ହଁ କୃଷ୍ଣ ଭଗବାନ ହଁ ଶିବ ଭଗବାନ ହଁ ଯାହା କହିବ ଭଗବାନ ସେ ହଁ ତା ବୁଝିବାର ନାହିଁ ସେ ନାମ ନା କଥା କହିବ ବ୍ୟକ୍ତି ଯୋଉ ସରଳ ହୁଏ ପ୍ରକୃତି ସହିତ ଲାଗେ ଦେଖିଛି ଯେତେ ବି ଯାଉଛି ସବୁ ଲେବର ଫେବର ସବୁ ଦେଖୁଛି ଆପଣ ଯିବେ ଟ୍ରାଇବାଲ ଏରିଆ ଗୁଡାକ ଦେଖିବେ ଲୋକମାନେ ଭାରି ସରଳ ବ୍ୟବହାର ମାନଙ୍କର ତା ମାନେ ତାର ଇର୍ଷା ଦ୍ୱେଷ ଏମିତି ନାହିଁ କିନ୍ତୁ ତାଙ୍କ ଲାଇଫ ଷ୍ଟାଇଲରେ ତାଙ୍କ ଜୀବନ ଗୋଟେ ଆନନ୍ଦ ଅଛି କାହିଁକି ସେ ପ୍ରକୃତ ସହିତ ଯୋଉ ରହିଛନ୍ତି ତାଙ୍କ ଏତେ କମ୍ପ୍ଲିକେସି ଗୋଟେ ସାଧାରଣ ଲୋକ ଭଳିଆ ତାର ଏତେ ରାଗ ଦ୍ୱେଷ ଏଗୁଡ଼ା ସବୁ ଏତେ ନାହିଁ ଅଛି ମଣିଷ ସରଳ ଏଇଟା ଅଛି କିନ୍ତୁ ସେମାନେ ଆନନ୍ଦ ତାଙ୍କ ପାଖରେ ଗୋଟେ ବହୁତ ଆନନ୍ଦ ଅଛି ଏ ସହରବାସୀଙ୍କ ଠାରୁ ଗ୍ରାମୀଣ ଲୋକମାନଙ୍କର ଆନନ୍ଦ ଅଛି ଗ୍ରାମୀଣ ଲୋକ ଖାଲି ଗାଁ ରହିଲେ ହବନି ଗାଁରେ କିଛି ଚାଷ କରୁଛି ଗାଈ ରହିଛି କାରଣ ପ୍ରକୃତି ସହିତ ପ୍ରକୃତିକୁ ଭଗବାନ ସୃଷ୍ଟି କରିଛନ୍ତି ଭଗବାନଙ୍କର ଭଗବାନ କଣ କହିଲେ প্রকৃতি বিষয়ে দেশটা আচরণ প্রকৃতি ভেদর আমরা কোন দেশে গতি পরিবর্তন মোর অধ্যক্ষতার প্রকৃতি কাম ফুল ফল তোর ফুল বুঝা তোর জীব দেখিব ভগবান সবুবেলে লোক তার অন্তরটা কোমল হব সরল হব বাদ রাখিব সেমান অল্প ডাকিকি পার হইতে বর্তমান বহুত ডাকিব অটকিব তো খোলি কই দেউছি আৰু বহুত ভজন বহুত ভজন কৰি অটকি যাব কাৰণ সৰলতা নাই সঙ্গে জানে সংসে আত্মা জীৱন সাৰ আমি চাই দিওঁ তেওঁলোকে মাত্ৰ সব কৰি দিওঁ কাৰণ লাষ্ট টু ডাউট চাই আছে তো বিনষ্ট সে ভগৱান কৈছে আছে জীৱন সাৰা পাপ কৰি দিওঁ কৈছে সৰলকো তাৰ পাৰে কাৰণ সৰলতা আছে সিচাৰে কিছু শেষ বেলি কুয়াড়ে কোণ করি তার দিকে আমসা আমসে সাথে ভগবান ডাকি দেওয়া তার অনন্ত জন্মর বাপ চাইল না কারণ সে সরতে ডাকি বর্তমান গোটে বড় চ্যালেঞ্জ বর্তমান সভ্যতার কলিযুগর ধার্মিক লোক পাই সবুঠ বড় চ্যালেঞ্জ হল এই যে কাপড় কে ডুপ্লিসিয়াসনেস কি সরল কাহা কি সরল কথারে বুঝাই তুমি পারিবনি কাহাকে সরল অন্তরটা সরল আর মুহর গোটে কথা ভিতরে গোটে কথা ব্যাকবাইট পলিসি মানে মোর এমন কথা পছন্দ উঠে তুমি সেটা মারা মারা ধারণ করছো তিরম করছো তুমি বৈষ্ণব কেবে বিয়ে করিবে যার অন্তরে কাপটতা রয়েছে সে কেবে প্রেম পাই পারিবে কপটতা গলে তুমি প্রেম পাইব কপট লোকের আনন্দ সে ভগবান এই যে যজ্ঞাদি কর্ম সব দিয়েছেন কর্ম করে যে প্রসিডিওর কথা দিয়েছেন প্রকৃতির সাথে সম্পর্ক লা ভগবানের সাথে সম্পর্ক লা দেবতা মানে তার অধ্যক্ষতা করলে মো ব্যক্তি গুলো এইসব কার্য করলে প্রত্যেক কার্য লোক ভগবান স্মরণ করলে না ভগবানের মোর মনে রয়েছে লোকমানের গাই সব গাঁর গাই প্রথম ক্ষীরটা নেই কিছু মুখ দেবে তারপরে যদি গাঁ পাখে ঘর পাখে থাকবে মন্দির নাটি ডেলি কি দিয়ে আস ঠাকুর স্থান হয় লোকমানে সব যেত গাঁ মন্দির লা দেবতা আমি বিষ্ণু মন্দির দিলা সুলভন নেই দিয়ে গেছে বাটের ফল ফুল হলে সে নেই দিয়ে গেছে প্রথম কদলী কান দিয়ে দিয়ে ঠাকুর দিয়ে গেছে বর্তমানে কিছু নাই লোক ভগবান ভগবান ছাড়ান সে ভগবান ভগবান ধর্ম খাই দেবে আগুরু আগুরু ঠাকুর জিনিস কিছু না হয় লোক এই ঠাকুর জিনিস চুরি দেয় বর্তমানে কোন কিছু সে ঠাকুর নড়িয়া দিয়ে পড়ে কিবা আমরা কোন জায়গা থেকে কাটি নি পড়ে সে কোন করে আর সে কোন কবি এর তা কাটি নি পড়ে ভগবান কোন ভগবান দিয়ে ভগবান সব চল করে দেন কত রাখতে শুরু দিয়ে মানে কিছু এই কি বড় নাস্তিকতা এই লোক মান করে ইমান কো জীবনের কোন মান জীবনের কোন অন্তর্গত আছে পাপ ইসমে গেল অভাই ইন্দ্রিয় রাম ভগবান সজীবতি ইন্দ্রিয় সুখ পাই মানে পাপ করছন্তি মানে জীবন হচ্ছে বৃদ্ধা ইউজলেস না বঞ্চিয়া যা মরি আছে কি যে আমরা জীবন করলে জগতের বহুত বড় বড় কীর্তি বহুত বড় বড় কথা কলি তাকে আমি ঘোড়া করে নিয়েছি জীব কিন্তু ভাগবত দৃষ্ট দেখলে এমন কিছু নয় বৃদ্ধা গদ্য গদ গদবার গদবার মত আমি করি দিন রাত 24 ঘন্টা কটুছি গদটা জীবন মূল্য যায় শেষের বাস মৃত্যু মুখরে ডক্টর সমস্ত সে জানে যে কাল তাকে ধরি ডক্টর বঞ্চাই দেবি না কোন ক্যান্সার অপারেশন আসা করদেবি বাপা তোর অপারেশন কাল করিগলি তোতে কাড়া দেবে জীব সেটা জান মৃত্যু সমস্ত ধরিব সমস্ত বুঝিবার ইন্দ্র সুখময় লোক আপি কিন্তু এই বিচিত্র জগতকে এই ভাবে প্রভু রক্ষিছেন মায়া জগতকে এমনি ভাবে মোহিত করে রক্ষিছেন খসি কেবল যার বৈভাগ্য থাকব সব পরম্পরায় আসি সাধুগুরু উপরে বিশ্বাস করে সে কেবল গোটে মায়ার খসি করিব গোটে মিথ্যার ফ্যাক্টরি ଆଉ ଯାହା ସବୁ ରହିଛି ମଣିଷ ଜୀବନ ପାଇଁ ଅନର୍ଥ। ଏଇ ମୋବାଇଲ ବାହାରିଲା, ଗାଡି ବାହାରିଲା, ଯାହା ସବୁ ବାହାରିଛି ଶୁଣ, ପ୍ରଭୁ ଯାହା ସବୁ ଦେଇଥିଲେ ମଣିଷ ପାଇଁ କିଛି। ବର୍ତ୍ତମାନ ମନୁଷ୍ୟ ଜୀବନ ଏମିତି ହେଇଯାଇଛି, ୟା ପିଲା ବଞ୍ଚି ପାରିବନି। ଗୋଟେ ଲୋକ କୁହ ତୁମେ ଯାଅ ମାର୍କେଟ ଚାଲି, କିଟ ପଟାମଣି ଚାଲିଯିବ ନା, ଯାହାକୁ ଦେଖିବ ଡାକିବ କି ଚାଲୁନା ଏଠି ଯିବ, ସେଠି ଚାଲିବା କଥା କାହା କହିବ, ଚାଲିବା କି ଗୋଟେ ଭଗବାନ କାହିଁ ଦେଇଥିଲେ, ଜଏଣ୍ଟ ଗୁଡା କାହିଁ ଦେଇଥିଲେ, ଯାହାକୁ ଦେଖିବ ଆଣ୍ଠୁ ଗୋଟି ରୋଗ, ଆରେ ଆଣ୍ଠୁ ଗୋଟି ରୋଗ କାହିଁ କହୁଛି, ଭଗବାନ ଗାଡି କରୁଥିଲେ ଚାଲିବା ପାଇଁ, ପାଦ କରୁଛନ୍ତି ଚାଲିବା, ଆଗରୁ 10 କିଲୋମିଟର 15 କିଲୋମିଟର ଲୋକ ଯାଉଥିଲେ ମାର୍କେଟିଂରେ, ଚାଲିବାଟା ଗୋଟେ କମନ, ମାନେ ଲୋକ ଖୁସି ଲାଗେ 20 କିଲୋମିଟର 15 କିଲୋମିଟର ଚାଲିକି ପଳାନ୍ତି। ଆଚ୍ଛା ଶାରୀରିକ କାମଟା କଣ ହେଇଛି, କମି ଯାଇଛି ନା ବଢିଛି, ଶାରୀରିକ କାମଟା ସବୁ କମିବ କାହିଁକି ବେଶୀ ଲାଗିଲା। ଆଚ୍ଛା ଭୋଜନଟା ମରିବ କି, ମଣିଷ ଯୋଉ ଆୟୁ କମୁଛି କେମିତି ମରିବ କି, ମଣିଷ ମଣିଷ ମରିବ ନା କି ମରିବ, ଆଉ ପ୍ରତ୍ୟେକ ପ୍ରତ୍ୟେକ ଜୀବ ଦେଖ ଯିଏ ଯେମିତି ଶିକାର କରି ଖାଇବା ତାଙ୍କର ସେ ସରଟା ଭଗବାନ ଉଡି ଖାଉଛନ୍ତି ନା ବଗ ମୁହରା ଶିଖିକି ବସି ହଉଛି, ବେଙ୍ଗ ଚାଲିକି ଖାଉଛି ନା, ସମସ୍ତେ ପରିଶ୍ରମ କରି ଖାଉଛନ୍ତି। ମଣିଷ କଣ କରୁଛି ବର୍ତ୍ତମାନ ମେସିନ ଦ୍ୱାରା ଖାଇବା ଚାଲିଛି, ଟଙ୍କା ରୋଜଗାର କରିବି ବାସ ଖାଇବ ଭୋଜନ, ମେସିନ ସବୁ ମେସିନ କରିବ, ମୋ ମୋ ସ୍ୱର ଭଗବାନ ସ୍ୱରଟା ମେସିନ କରିଦେଲେ, ଯନ୍ତ୍ର ପ୍ରାଣୀ ମାୟା ସ୍ୱର ଦ୍ୱାରା ସବୁ କରିବା ଦରକାର, ମୋତେ କାହା ଦ୍ୱାରା କରାଉଛି, ଲୁକାଟା ସପକ୍ଷରେ ମୁଁ ବସିକି ମିଶି ସେଥିରେ ଆମେ ଦେଶ ଆସିଥିଲେ ଏଠି ବସିବା ଛୁଆ ଚାଲିଲା ଏଠି ବସିକି ମିଶିଲି, ମୁଁ ତାକୁ କହିଲି ଦୁଇ ଦିନକୁ ସଫା କରିଦେବି, ଗୋଟା ଏତିକି ଗୁଡା ହିଁ ମଣିଷ ହେଲେ ତୁ ଲୁଗାଟା ସଫା କରିଦେଲୁନି, ପାଣିଟା ଅଛି ସରଟା ପକେଟ ମେସିନ ପକା ବସିକି ମେସିନ ତୁମ ତୁମର ଭଗବାନ ଯୋଉ ଏଇ ଜହନ ଗୁଡା ଦେଇଛନ୍ତି ଶରୀର ଖାଇବାଟା କଣ, ଖାଇବାଟା କଣ, ଖାଇ ପାଣି ପିଇବ ଫଳ କଣ, ମୁଁ ଚେରି ଗ୍ଲାସ୍ ପିଏ ନା, ଖାଇବି ଖାଇକି ଫ୍ୟାନରେ ବସିବି ତାପରେ ଡାଇବେଟିସ ଦେଖିବି, ଶ୍ରମ କରିବି ଏକ ଆଳସ୍ୟ ଗୋଟେ ଗୋଟେ ଆଳସ୍ୟ ଭୋଗୀ ସଭ୍ୟତା ନାହିଁ, ଲୋକମାନେ କଣ ଯଦି ଭୋଗ କରିବି ପରିଶ୍ରମ କରିବି କିଛି ନାହିଁ, ଏଇ ସଭ୍ୟତାର ପରିଣତ ଯାହା ହବ ଗୋଟେ ଭୟାବହ ଗତି ହବ, ପାପ ପାପୀ ସଭ୍ୟତା ଆବିଶ୍ୟକତା କାରଣ ଏମାନେ ଯୋଗ୍ୟଙ୍କର କିଛି କରୁନାହାନ୍ତି। ଆଉ ଏଇ ବିଧି ସକଳ ଦ୍ୱାରା ପ୍ରକୃତିର ବିଧି ବୋଲି ଯେଉଁମାନେ କାର୍ଯ୍ୟ କରନ୍ତି ସେମାନେ କେବଳ ନୈତିକ, ଏମାନେ ଦେଖିବା ସଫଳ। ଭଗବାନ ଯୋଉ କହିଲେ ଯଜ୍ଞାଦି କର୍ମ କରିବ, ଅନ୍ନା ଦେବ ଦେବଦାନି ପରିଚାଳନା କର୍ମ ସମ୍ଭବ ଯଜ୍ଞା ଯଜ୍ଞ କର୍ମ ସମ୍ଭବ ଯଜ୍ଞାଦି କର୍ମ ତୁମେ କରିବ, ଯେଉଁମାନେ ଏଇ କର୍ମ କରନ୍ତି ସେମାନେ ଯଦି ନୀତିବା ବିଷ୍ଣୁ ଅର୍ପିତ କର୍ମଚାରୀ, ବିଷ୍ଣୁ ଅର୍ପିତ କର୍ମଚାରୀ ଯେଉଁମାନେ ଏଇ ବିଧି ସଫଳକୁ ପ୍ରକୃତ ବିଧି ବୋଲି ଯେଉଁମାନେ କାର୍ଯ୍ୟ କରନ୍ତି ତାର କେବଳ ନୈତିକ ବିଷ୍ଣୁ ଅର୍ପିତ କର୍ମଚାରୀ ନୁହେଁ, ଅତ୍ୟ ସେରୂପ ସେଇ ଭାବରେ ନ ହେଲେ ଭଗବତ ଅର୍ପିତ କର୍ମାଚରଣ ତଦ ଅଧିକାର ଜୀବର ପକ୍ଷେ ମଙ୍ଗଳଜନକ। ଆଚ୍ଛା ସେ ଦିଗ ଆସି କହୁଛନ୍ତି ଯଜ୍ଞାଦି କର୍ମ, ଜଣେ ତ ଡାଇରେକ୍ଟ ଭଗବାନ ଡାକିଲେ ତା ତ ଭାଗ୍ୟ ସେ ପ୍ରଭୁଙ୍କୁ, କାରଣ ଭଗବତ ଅର୍ପିତ କର୍ମରେ ଭଗବାନ ପାଇଁ କରୁଥିବା କର୍ମରେ ଯେତେ ଯାହା ଆମେ ସବୁ ଶୁଣିଲେ ସେଥିରେ ଯଜ୍ଞାଦି କର୍ମ ଅଛି, ଆଉ ସ୍ୱତନ୍ତ୍ର ଦେବତା ପୂଜା ଆମେ କାହିଁ କରୁ, ଦେବତାମାନଙ୍କୁ ପୂଜା କରିକି ଉପାସନା କରିକି ଯେଉଁ ଫଳ ପାଇବା କଥା ସେ ପୂଜା ଉପାସନାଟା ସବୁ ବିଷ୍ଣୁଙ୍କର ପୂଜା ଉପାସନା ଭିତରେ ରହିଛି। ବିଷ୍ଣୁ ଭକ୍ତ ଜଣେ ତାର ଯୋଉ ଉପାସନାର ପଦ୍ଧତି ରହିଛି, ତାର ଯୋଉ ଜୀବନଶୈଳୀ ରହିଛି, ସେଥିରେ ପ୍ରକୃତି ସହିତ ଦେବତା ସହିତ ଜୀବଜନ୍ତୁ ସମସ୍ତେ ସମସ୍ତ ଉପକାର କରିବେ, ସମସ୍ତ ଉପକାର କରିବେ, ସେ ଭଗବାନଙ୍କର ଭକ୍ତ। ଭଗବତ ପୂଜା ଭଗବତ ଉପାସନା ଶ୍ରେଷ୍ଠ, ଏଇଟା ସେ କହିବେ, ବର୍ତ୍ତମାନ ଏହା ଶ୍ଳୋକ ପରବର୍ତ୍ତୀ ଯୋଉ ଶ୍ଳୋକ ଆସିବ ସେ ଶ୍ଳୋକ ସେ ଭଗବାନ କହିବେ, ଅବଶ୍ୟ ଯେ ଆତ୍ମାର ଆନନ୍ଦ ପାଏ, ଯେ ଆତ୍ମଜ୍ୟୋତି ଲାଭ କରିଛି, যে আত্মতৃপ্তি সম্পূর্ণ, আত্মতৃপ্ত সম্পূর্ণরূপে সন্তুষ্ট, সে সব কাম করে সাইছে, তার কিছু করিয়া দরকার। এটা কাম আমি কইলে যে নিষ্কাম কর্ম আপনার বর্ণনা করে দিলেন, ইয়ার পরে এটা দুটো এই শ্লোকটি বলে দিয়েছেন হিসেবে জ্ঞানী আর ভক্ত বা করে না আমাকে আপনাকে গীতা কৌশ যে আপন তো দেওয়া দেবী পূজা ভগবান মন্দ যা ভগবান কে লোক না আমি সীতা পরমাত্মা সেবা করছি কৃষ্ণ যশ আত্মা এই করে না যশ আত্মা রতির বসে আত্মতৃপ্ত মান যে আত্মার সন্তুষ্ট আছে যা ভগবান কৌশ ভগবান সেবা ইয়েটা গোটে ফিলোসফি চালছে এটা কমন পার্সন পাই নয় যদি যদি খোলি সব কুহা হব যে গীতাটা কোন ভুলেই অঙ্কেই লোকর সংসার লোকটা গোটে পুরো সম্পূর্ণ গীতার সার হলো সর্বধর্মান করে দিয়েছে সব ছাড়িকি ভগবানকে সরকার এটা তো লোককে চিন্তা করি হবনি না লোক তো বিভিন্ন কামনা বাসনা বিভিন্ন স্থিতি রয়েছে বিভিন্ন ভাবে ভুলেই অঙ্কেই লোকটা কিন্তু ভক্তি করতে হওয়া হচ্ছে সীতা সব কথা যে কুয়া যাব সে তার কমপ্লিট ডিপেন্ডেন্ট সব তার কিছু নিজের নাই সে সম্পূর্ণ ভগবান উপরে নির্ভর করিব আজ কর্মটা গেল ভগবান পাই গেল কর্মটা আসক্তি রাখিবনি সব সব সমর্পিত হয়ে কর্ম করিব এই কর্মটা কাহ পাই করছি ভগবান পাই করছি বর্তমান লোক বুঝিয়াটাই বর্তমান লোকর জীবনশৈলী এমতি হয়েছি তাকে গীতা ভাগবত নেই বুঝেবাটাই বহুত বড় পাড়ে কোণ এই সবু ছাড়ি ঘর দ্বার সংসার কিছু না জগতের এদের কোণ বঞ্চিবি আত্মতৃপ্ত মানব্যাত্মা আত্ম যা আত্মরক্তি আছে যে তৃপ্তি প্রাপ্ত হয়েছে তা কিছু করিয়া তা কিছু করিয়া এই যে অবধান সম্পাদ মালিক রাখিছে তুমি কাম করি করি তুমি খটি খটি অফিস কি যাবো অফিস ঘর বাইরে রোষে করে খাইবা পড়ি খাই তো মিলিব কি না তুমি ঠিক নাই কাম করি তুমি খাইবা মিলিব কি ঠিক নাই ভক্ত কু আগে ভোজন তারপরে কথা ভক্তর ভোজন পড়লা পরে গাড়ি চালিব তোমার গাড়ি চলে চলে শেষে ভোজন করে বুঝি বুঝা নাই যে গাড়ি ড্রাইভার গাড়ি চলে 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 যাবে ঢাবা খাই ঢাবা খাই না ভক্ত কোন তা ঘরে খাইলা গাড়ি প্রবেশ গাড়ি চলে তা ভক্ত ভোজন সাধন তার স্বয়ং ভোজন সব করে কি কর্ম করিব তুমি কর্ম করিব খটি খাটি সারি আসি পকড়া পোশাক তো বসলা লোক সে তো কি স্ত্রী গাড়ি দেলে তো কোন খাই উন্নতি হবে ডাল নথিও শাক নথিও এয়া কাই ভক্ত ভক্ত কে আগে নাই সব মিলিব কাই মিলিব তা পরে ভগবান হচ্ছে কেন ভগবান করো আগে তো সকাল হলে ঠাকুর সেবাটা আগে দরকার প্রসাদ আর রাত্রি সূর্য উদয় হল মানে উপবাস ভক্ত পাখে সকাল যাওয়া নাই ভগবান সে উপবাস রয়েছে আগে মানুষ বুঝা বহুত কষ্ট এমিতি ইন্দ্রিয় মন সংসারকে এমনি ভগবান ছন্দ দিয়েছেন সে কেবে বুঝিপারি যে কেমন আমি সন্তুষ্ট হয়ে যাব ভগবান শব্দ বলে এটা আবশ্যক টঙ্কা নহলে চলবনি আহরি আমাকে আমার এবে যা কর পচার 50,000 ষাটি হাজার আসি বুঝবার নাই করুছ কোন আচ্ছা 300 টাকা দিয়ে মজুরি করছি, সে 300 টাকা মজুরির অভাব, 200 টাকা মজুরির অভাব, যে লক্ষ্যে বলছি তার বি যাওছি কয়, এসব বিষয় ভোগরে বিষয় ভোগরে সব ଭିଜିଯାଇଛି ନିଦ ମାନେ କୁଆଡେ କରୁନ, ତାଙ୍କର ମଶା ମଶା ମାଛି ସେ କୋଉଠି କଣ କରୁଛନ୍ତି କି ନାହିଁ, ଶୋଇ ପୁଣି ସକାଳ ଉଠିଲେ ଚାଲ ଅଂଶକଥା ଦେହ ଭାବରେ ଆସି ସେ ସୁଖ ଅଛି ନା କର୍ମ ସୁଖ ଦଉଛି, ତାହାକୁ ଇଶା ଆଦାନ କିଛି ନାହିଁ, ଇଶା ଆଦାନ ଆଣିବେନି, ତାହା ଗୋଟେ ଗ୍ରୁପ ହେଇଯାଉ, ତୁମର କଣ ଖସି ପାରିବନି, ତୁମେ ସେଇ ଡିପାର୍ଟମେଣ୍ଟରେ କାମ କରୁଛ ନା, ତୁମକୁ ସେଇ ଟ୍ରାନ୍ସଫର କରାହବ, ସେ ଅଫିସର ଆସିବ, ଅଫିସର ହଇରାଣ କଲେ କ୍ଲର୍କ ହଇରାଣ କରନ୍ତି, ପିଅନ ହଇରାଣ କରନ୍ତି, ଲେବର କିଏ ହଇରାଣ କରିବ, ଆଉ ଲେବର ଚାଷୀ କିଏ ହଇରାଣ କରିବ, ତାକୁ ସେ ମୂଲିଆକୁ ବାହାର କରିଦେବ, ଆଉ ଗୋଟେ ମୂଲିଆ ନ ନିଜେ ଖଟିବ, ଚାଲାକ ମଣିଷ ନୁହେଁ, ମଣିଷ ପାଠ ପଢିଲେ ଯୋଉ ଚାଲାକ, ମୁଁ କେବେ ବସି ବସି ଗୋଟେ ଗୋଟେ ଜିନିଷ ଚିନ୍ତା କରୁଛି, ଏ ବିଷୟ କାମ କରୁଥିଲେ ଘରେ ବସି ଚିନ୍ତା କର, ଦେଖ ଏଇ ଗୋଟା ଶୁଖିଲି, ଏଟା ଅଫିସର ଗୁଡା ଖାଲି କ୍ଷତି ସବୁବେଳେ ଝଗଡା ଅଛନ୍ତି ହବେ ହଇରାଣ, ଆଗରେ କିଛି ନାହିଁ ବିଶି ବାସି, ସେ ତାର କଣ କଲା, ସେ ବୋଧେ ତାର ଦେହ ଟିକେ ଖରାପ ହେଲେ ସେ ବସିଗଲା, ବସିବନି ଇଏ ତାର ବାଲି ପକେଇ ଦେଇ ପୁଣି ଆଣିକି ସିମେଣ୍ଟ ପକେଇ ଦେଉଛି, ତାଙ୍କ ସେ କରିଦେଉଛି, ତୁମର ତୁମ ଅଫିସରେ କିଏ କରିବେ ସେ କାମ, ନା ତୁମର ଡିପାର୍ଟମେଣ୍ଟ ଚେଞ୍ଜ ଅଛି କିଛି ନାହିଁ, ତାଙ୍କର କଣ ୟା ପାଠରେ ଆସୁଛନ୍ତି ଦେଖିଲେ ୟା ସାଙ୍ଗେ ମିଳିଲା ତାର ଆଗରେ କହେ, ମଣିଷ କୌଣସି ସର୍ବବୁଦ୍ଧିମାନ ନୁହେଁ, ବର୍ତ୍ତମାନ ସଭ୍ୟତା କଣ ତାକୁ ଫେରିବାକୁ ପଡେ, ଆଉ ଇଏ ହବ ହି ଫେରିପାରେ, ଯେମିତି ଯେମିତି ହଉଛି ଯୁଦ୍ଧ ଖାଇବାକୁ ତ ମିଳିବନି, ଆଉ ଭୟ କରି ବସି ଭାଗ ଶୁଣୁଥିଲେ, ବର୍ତ୍ତମାନ କିଏ ଭୟ କରୁଛି କି କିଛି ନାହିଁ, ପାଗଳ ହଉଛି ଟଙ୍କା ଆଣି, ଟଙ୍କା ଆଣି ଭୋଗ କରି ପ୍ରଣତି ଭୁଷାଭିମୁଖୀ ଆତ୍ମତୃପ୍ତ ଭଗବାନ ସୃଷ୍ଟି କରିଛନ୍ତି ମାନେ ସୃଷ୍ଟିର ନିୟମକୁ କିମ୍ବା ମାନ ତୁମ ପାଇଁ ଅଛି, ତୁମର ଚିନ୍ତା କରିବା ଦରକାର କାହିଁକି ଏତେ ଲୋକ ବଢିଛ, କେମିତି ଖାଇବା କଣ କରେ, ତୁମର ଗୋଟେ ଖାଇବାର ଅଛି ପିନ୍ଧିବାର ଅଛି, ସୃଷ୍ଟି ନିୟମଟା ତୁମେ ମାନ ଦେଖେ ତୁମ କେମିତି ମିଳିବ କି ନାହିଁ, ସବୁ ହରେ କୃଷ୍ଣ ଗୀତା କି ଜୟ ଶ୍ରୀ ଲୋକ ପାଶ୍ୱ ଗୁରୁଦେବ କି ଜୟ ଗୋଟ ମାନ ଦେ।